ନାନ୍ୟ ଦୋଷାସୁ ରିଭିରି ଯେତେ ଗୁଣ ଶ୍ରବଣାନୁମୁକୁନ୍ଦ ପାଦାରବିନ୍ଦ ହୃଦୟ ଯେଉଁମାନେ ସବୁ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ସେ ଶାସ୍ତ୍ର ଅଧ୍ୟୟନର ମୁଖ୍ୟ ଫଳ କଣ? ଶାସ୍ତ୍ର ଅଧ୍ୟୟନର ମୁଖ୍ୟ ଫଳ ହଉଛି ଯିଏ ଭଗବାନଙ୍କୁ ହୃଦୟରେ ଧାରଣ କରିଛନ୍ତି ତାଙ୍କ ବିଷୟରେ ସେବନ କରିବା, ଭକ୍ତଙ୍କ ବିଷୟରେ ସେବନ କରିବା। ଭଗବାନ କହୁଛନ୍ତି ମୋର ଭକ୍ତର ପୂଜା ମୋ ଠାରୁ ଅଧିକ। ତେଣୁ ଆଜି ଆମେ ଏଇ ଦୁଇ ଯୋଉ କଥା ହେବେ ଭଗବାନ ପ୍ରଜାନାମ ଗତକାଲି କହିଥିଲେ ନା, ସେ ଯୋଉ ପ୍ରଶ୍ନ ପଚାରିଲେ ସ୍ୱାନାମ ଭଗବତ ପ୍ରଜାନାମ ସେସବୁ ପ୍ରଶ୍ନ ପଚାରିବେ। ଭଗବତ ପ୍ରଜା, ଭଗବତ ପ୍ରଜା କହିଲେ ଭଗବାନ ଏହାକୁ ପୋଷଣ କରନ୍ତି, ପୋଷ୍ୟାଣା ସେମାନଙ୍କ ବିଷୟରେ ବିଦୁର ପଚାଶ ବୃଦ୍ଧ ହୁଅନ୍ତୁ। ଏମାନେ ସବୁ ମହାନ ମହାନ ଭକ୍ତ, ଏମାନେ ସବୁ ସଦାଚାର ପ୍ରସ୍ତୁତ କରିଛନ୍ତି। ଭାଗବତରେ ଅନ୍ୟ ଶାସ୍ତ୍ର ମହାନଙ୍କର ଯୋଉ ଜ୍ଞାନ ସବୁ ରହିଛି ତାଙ୍କୁ ସେମାନେ ନିଜ ଜୀବନରେ ଆଚରଣ କରିଛନ୍ତି। ଏସବୁ ବହୁତ ପ୍ରମାଣ ସଦାଚାର। ତେଣୁ ଏହିଭଳି ଭାବରେ ଯାଦବ ମୋତେ ଆମେ କହିଥିଲେ 56 କୋଟି ଯାଦବ ରହିଛନ୍ତି। ତାଙ୍କ ଭିତରୁ ମୁଖ୍ୟ ମୁଖ୍ୟ ମହାନଙ୍କର ବିଷୟରେ ବହୁତ ମୁଖ୍ୟ ମୁଖ୍ୟ ଭକ୍ତ ମହାନଙ୍କର ସମସ୍ତେ ଭକ୍ତ ଭଗବାନଙ୍କ ଯାଦବ ମାନେ ଛୋଟିଆ କବି ନୁହନ୍ତି, କେହି ଛୋଟିଆ କବି ନୁହନ୍ତି। ତେଣୁ ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହୋଇଥିଲେ। କିନ୍ତୁ ତାଙ୍କ ଭିତରୁ ଯେଉଁମାନେ ମୁଖ୍ୟ ଅଛନ୍ତି ତାଙ୍କ ବିଷୟରେ ଆମେ ଶୁଣିବା କଥା। ଯେହେତୁ ଆମର ସମୟ କମିଯାଇଛି, ଆମର 2 ଘଣ୍ଟା ବର୍ତ୍ତମାନ 1.5 ଘଣ୍ଟା ହେଇଗଲା, 7 ଦିନ 6 ଦିନ ହେଇଗଲା, ତେଣୁ ଆମେ ମଧ୍ୟ ସେଇ ଭଳିଆ ସତର୍କରେ ଚାଲିବା। ତେଣୁ ଆଜି ଆମେ ପ୍ରଥମ ଅଧ୍ୟାୟ ବିଶେଷ କରିବା। 4ଟି ଅଧ୍ୟାୟ ରହିଛନ୍ତି, ଆମେ ଆଜି ପ୍ରଥମ ଅଧ୍ୟାୟକୁ ଶେଷ କରିବା। ଆଉ 2 ଦିନ ଆଗାମୀ 2 ଦିନରେ ଦ୍ୱିତୀୟ ଅଧ୍ୟାୟ ଶେଷ କରିବା, ବୃନ୍ଦାବନ ଲୀଳା ଭଗବାନଙ୍କର ଏବଂ ମଥୁରା ଲୀଳା ଏବଂ ଦ୍ୱାରକା ଲୀଳା ଯେଉଁ 2ଟି ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଆମେ ସେଇ 2ଟି ଅଧ୍ୟାୟକୁ ଅନ୍ତିମ ଦିବସରେ ଷଷ୍ଠ ଦିବସରେ ସଂକ୍ଷେପରେ ଶ୍ରବଣ କରିବା। ଏହିଭଳି ଭାବରେ 4 ଅଧ୍ୟାୟରେ କଥା ରହିଛି ବିଦୁର ଐତିର ବିଦୁର ଉଦ୍ଧବ ସମ୍ବାଦ। ତେଣୁ ଏଇଠି ବର୍ତ୍ତମାନ କହିବେ, କିଏ କହିବେ ନା ବିଦୁର କହିବେ। ବିଦୁରଙ୍କର 35 ବର୍ଷ କାଳ ଯୋଉ କଲେ କେତେ ପର୍ଯ୍ୟଟନ କଲେ କୌଣସି ଖବର ରଖିଲେ ନାହିଁ, କଣ ହେଲା କୌରବ ମାନଙ୍କର କଥା ଯାଦବ ମାନଙ୍କ କଥା କିଛି ନାହିଁ। ଆମେ ଶୁଣୁଥିଲୁ କାଲି କିଭଳି ଭାବରେ ସମଗ୍ର ପୃଥିବୀର ପ୍ରଧାନମନ୍ତ୍ରୀ ଅଲକ୍ଷିତ ଭାବରେ ସେ ଯାଉଛନ୍ତି ତୀର୍ଥ କରୁଛନ୍ତି, ଆମେ ଏତେ କହୁଥିଲୁ କାଲି। ଯଦି ଆପଣଙ୍କ ରାଷ୍ଟ୍ରପତି ଯଦି ତୀର୍ଥ ଭ୍ରମଣ କରିବେ କିଭଳି ଭାବରେ ଅଲକ୍ଷିତ ରହିପାରିବେ ସେ, କିନ୍ତୁ ଇଏ ପ୍ରଧାନମନ୍ତ୍ରୀ ବା ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଯଦି ତୀର୍ଥ ପର୍ଯ୍ୟଟନ କରିବେ କେତେ କଣ ୟୁଟ୍ୟୁବରେ କେତେ କଣ ନାହିଁ, କିନ୍ତୁ କେହି ଚିହ୍ନି ପାରିଲେ ନାହିଁ ଇଏ ହେଉଛନ୍ତି ପ୍ରଧାନମନ୍ତ୍ରୀ ବୋଲି। ଆଉ ଅନ୍ୟ କଥା କଣ କହିବା, ଏଭଳି ଅବଦ୍ଭୁତ ଦେଶରେ ରହିଛନ୍ତି, ଗଡ଼ବଡ଼ ଧାରଣ କରିଛନ୍ତି ସମଗ୍ର ପୃଥିବୀର ସେ ହେଉଛନ୍ତି ତା ପ୍ରଧାନମନ୍ତ୍ରୀ, ଭୂମିର ସେମାନେ କରୁଥିଲେ ଭିକ୍ଷା କରୁଥିଲେ, ଏଭଳି ସେ ମହାଜନ ମହାଜନ ସେ ଜମରାଜ ମହାଜନ 12 ଜଣ ମହାଜନ ଅଛନ୍ତି। ମହାଜନ ଜନ ଅଠଶ ପନ୍ଥା, ମହାଜନ ମାନେ ଯୋଉ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟା ହେଉଛି ଆମେ ସେଇ ପନ୍ଥା ଗ୍ରହଣ କରିବା, ଆମର ହେଉଛି ମହାଜନ ଜନ ଅଠଶ ପନ୍ଥା। ତେଣୁ ବର୍ତ୍ତମାନ ବିଦୁର ଯେତେବେଳେ ଦେଖିଲେ ଉଦ୍ଧବଙ୍କୁ ତାଙ୍କର ବହୁତ ଆନନ୍ଦିତ ହେଇଗଲା ମନ, ସିଏ ଆନନ୍ଦିତ ହେଇଗଲା। ତେଣୁ ପାଇକିରି ଗଦଗଦ ହେଇଯାଉଛି, କଥା କହିପାରୁନାହାନ୍ତି। ଏବଂ ଉଦ୍ଧବ ମଧ୍ୟ ସିଏ ଭାବରେ ଅଛନ୍ତି, ଭାବ କହିଲେ ଭକ୍ତିର ବିଭିନ୍ନ ସ୍ତର ରହିଛି, ସେ ଭାବ ସ୍ତର ଅଷ୍ଟସାତ୍ତ୍ୱିକ ଭାବ ସବୁ ରହିଛି, କ୍ରନ୍ଦନ କରୁଛନ୍ତି ଭଗବାନ ବିରହରେ। ତେଣୁ ଏଇଠି ତାଙ୍କୁ ପ୍ରଶ୍ନ ପଚାରିବେ। ପ୍ରଥମେ 10ଟି ଶ୍ଳୋକରେ ପ୍ରଥମ ପ୍ରଶ୍ନ ହେଉଛି ସେ କହିବେ ଭଗବାନ କୃଷ୍ଣଙ୍କ ବିଷୟରେ ପ୍ରଶ୍ନ ପଚାରିବେ, ଏବଂ ପ୍ରଥମ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ମଧ୍ୟ ସେ ଭଗବାନ କୃଷ୍ଣଙ୍କ ବିଷୟରେ କହିବେ, ଆଉ ତାପରେ 9ଟି ଶ୍ଳୋକରେ ଯାଦବମାନଙ୍କ ବିଷୟରେ କହିବେ, ତାପରେ କୌରବମାନଙ୍କ ବିଷୟରେ କହିବେ, ପ୍ରଶ୍ନ ପଚାରିବେ, କହିବେ ନାହିଁ ତ ପ୍ରଶ୍ନ ପଚାରିବେ। ତେଣୁ ଉଦ୍ଧବ ଆସୁ ଉତ୍ତର ଦେବେ 3ଟି ଅଧ୍ୟାୟରେ, ଦ୍ୱିତୀୟ ଏବଂ ଚତୁର୍ଥ 3ଟି ଅଧ୍ୟାୟ ଦେବେ। ଆମେ ସଂକ୍ଷେପରେ ସ୍ମରଣ କରିବା। ତେଣୁ ପ୍ରଥମ ପ୍ରଶ୍ନ ହେଉଛି କଚି ବରୁଥାଧିପତି ପ୍ରଦ୍ୟୁମ୍ନାସ୍ତେ ସୁଖମଙ୍ଗ ବୀର ଜଙ୍ଗ ରୁକ୍ମିଣୀ ଭଗବତୋ ଅଭିଲେଭେ ଆରାଧ୍ୟ ବିପ୍ରାଣ ସ୍ମରମ ଆଦି ସର୍ଗେ।
প্রথমে
আচ্ছা এটা দ্বিতীয় প্রশ্ন পচারে প্রথম প্রশ্ন হচ্ছে সতেইশ নম্বর শ্লোক ছবিশ নম্বর শ্লোক কচি পুরাণ পুরুষ কুশলং বিধায় কৃতক্ষণ কুশলং সুরগে ভগবান বিষয়ে কৃষ্ণ এবং বলরাম দুই বচন কুহযাচ্ছে কচি পুরাণ পুরুষ পুরাণ পুরুষ এমানে ତାଙ୍କ ପୂର୍ବରୁ କେହି ନଥିଲେ ପୁରାଣ ପୁରୁଷ ଆଦ୍ୟ ପୁରାଣ ପୁରୁଷମ ନବଯୌବନ ପୁରାଣ ପୁରୁଷ ହେଲେ ଯେ ବୁଢା ହେଇଯାଇଛନ୍ତି ତା ନୁହଁ ସବୁବେଳେ ନବଯୁବକ ରହିଛନ୍ତି ସେ କଚି ପୁରାଣ ପୁରୁଷ ସୁନାଖ୍ୟ କଚି ପୁରାଣ ପୁରୁଷ ସୁନାଖ୍ୟ সুন্দর রয়েছে কথা সংস্কৃত জন বুঝবে সে আস্বাদন করে ভগবান গর্ভদোক সাই বিষ্ণুঙ্কর নাভিরু গোটে পদ্ম যাওয়া দিয়েছিলেন সেই পদ্মরে ব্রহ্মা সৃষ্টি হয়েছেন সে কথা পদ্মানুভূতিহ ক্রীড়াবতী নৌ তেণু সেই ব্রহ্মা এই ভাগবত আরম্ভে ভগবান যেতে অবতার হলে সে যাই মানে পৃথিবী দেবী এবং বিভিন্ন দেবাদেবী মান সহ যাই সিন্ধু নদী সিন্ধু সমুদ্র ক্ষীর সমুদ্র নিকটরে সে স্তুতি করবে দশম প্রথম অধ্যায়ে কুহযাই ব্রহ্মা তাঁর মুখ্য সে প্রার্থনা করবে সে কথা কুহযাচ্ছে পদ্মানুভূতি ক্রীড়াবতী নৌ সে অবতীর্ণ হলে সে দুই জন ভগবান কৃষ্ণ এবং বলরাম ভগবান ভগবান আসবে আসিয়া পূর্ব তাঁকু প্রার্থনা করা যাচ্ছে এবং যাই ভৌতিক জগৎকে ত্যাগ করে যাই তাঁকু মধ্যে প্রার্থনা একাদশ খন্ড ষষ্ঠ অধ্যায়ে বর্ণনা করা যাবে ইয়ে হচ্ছে ভগবান তথাগত ভগবান কি ডাকিলে তথাগত ভগবান ইয়ে ভগবান ব্রহ্মা আদি দেবতা মানে যাই তাঁকু স্তুতি করছেন তত্র গত্বা জগন্নাথম দেবদেব পুরুষা কবি পুরুষম পুরুষ সুক্তি না উপদস্তে সমাহিত দশম শুধু প্রথম অধ্যায়ে এটা বর্ণনা করা যাই ইয়ে হচ্ছে ভগবান দেবতা মানে সব স্তুতি করছেন প্রভু আসন্তু উদ্ধার করন্তু শিব মানকে উদ্ধার করন্তু তেণু আসাদ ওর্বিয়া কুশলম বিধ্যায় তেণু তাঙ্কর প্রার্থনা স্বীকার করিকি ভগবান সমগ্র মানব সমাজের কল্যাণ পাইঁ সে আসছেন কৃতক্ষণ কুশলম সুরগে কৃতক্ষণ কহিলে মানব সমাজ কল্যাণ পাইঁ ভগবান আসছেন পরিত্রাণায় সাধুনা বিনাশায় চ দুষ্কৃতা ধর্ম সংস্থাপনার্থায় সম্ভবামী যুগে যুগে এইভাবে ভাবে তিনোটি কারণ পাই আসছেন ভগবান ইয়ে হচ্ছে বহিরঙ্গ কারণ তাঁকর অন্তরঙ্গ কারণ রয়েছে মধ্য তেণু সমগ্র বিশ্বর কল্যাণ করা ভগবান আসছেন তেণু এ শ্লোক কুহযাচ্ছে ছবিশ নম্বর শ্লোকরে কুহছন্তি সোনাভ্য কহিলে পদ্ম ব্রহ্মা তাঁকর নাভি লিখক পদ্মরু এ গোটে পদ্ম যাহা দেখিলে যেউথিরে ব্রহ্মা সৃষ্টি হয়েছিল সোনাভ্য পদ্ম ব্রহ্মা কৃতক্ষণ কহিলে কৃত উৎসব দ্বিতীয় কুশল কেটি সে যেতে আসছন্তি তাঁকর দর্শন মানে গোটে উৎসব আমি যেমন বিভিন্ন উৎসব পালন করা যাচ্ছি সেইভাবে ভগবান রূপ হচ্ছে গোটে উৎসব নবম স্কন্ধ চব্বিশ অধ্যায়ে এটা সুখদেব গোস্বামী বর্ণনা করছেন ভগবান রূপ দর্শন করছেন এই গোটে উৎসব সে পালন করছেন করকুণ্ডল চারুকর্ণ রাজত কপোল সুভব সবিলাস হাস্যম নিত্যোৎসব নক্ষত্রপুর দুশ্রী পিবন্ধ্যো নার্য নরাশ্রমিতা কৃতা নিমেষ ভগবান রূপ কি হই দৃষ্টিয়ান মকর কুণ্ডল চার কর্ণ বহু সুন্দর তাঙ্কর আনন্দ রয়েছে কর্ণরে সে কুণ্ডল ধারণ করছেন মকর কুণ্ডল চারু কর্ণ বহু সুন্দর কর্ণ রয়েছে এবং ভ্রাজত কপোল সুভব সবিলাস হাস্যম ତାଙ୍କର ମୁଖ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ଏବଂ ସେ ମୁଖରେ ମଧ୍ୟ ତାଙ୍କର ହାସ୍ୟ ରହିଛି, ବିଳାସ ହାସ୍ୟ ନିଜ ଉତ୍ସବ। ଯେଉଁମାନେ ସେ ଭଗବାନଙ୍କ ରୂପକୁ ଦେଖୁଛନ୍ତି ତାଙ୍କ ପାଇଁ ସେଇଟା ଗୋଟେ ଉତ୍ସବ, ନିଜ ଉତ୍ସବ। କିନ୍ତୁ ଆମର ତଥାକଥିତ ଭୌତିକ ଜଗତରେ ଯେତେ ବଡ଼ ସୁନ୍ଦର ବ୍ୟକ୍ତି ହୁଅନ୍ତୁ ବା ସୁନ୍ଦରୀ ସ୍ତ୍ରୀ ଲୋକ ହୁଅନ୍ତୁ, ଯେତେ ଦେଖିଲେ ମଧ୍ୟ ଆମେ ଆଉ ଏତେଟା ଆମର ଆଗ୍ରହ ଆସିବ ନାହିଁ। ହଁ, ଦେଖିଦେଇଛି, କିନ୍ତୁ ତାଙ୍କର ଯେଉଁ ଦର୍ଶନ ଯେଉଁମାନେ କରୁଛନ୍ତି ନିଜ ଉତ୍ସବ, ହଁ ତତ୍ୱପୁର ସେମାନେ କେବେ ତୃପ୍ତ ହୁଅନ୍ତି ନାହିଁ। ଯେସିବି ପିଅନ୍ତୁ ସେମାନେ ଯେତେବେଳେ ଭଗବାନ ରୂପକୁ ଦର୍ଶନ କରୁଥିଲେ ଚକ୍ଷୁ ମାଧ୍ୟମରେ ପାନ କରୁଥିଲେ, ଯେସିବି ପିଅନ୍ତୁ ନାଚୁ ନରାସ ନାରୀମାନେ ପୁରୁଷମାନେ ସମସ୍ତେ ଛଅ ଶବ୍ଦରେ ଆଉ ଯେତେ ରହିବେ ସମସ୍ତେ, ଏମିତି ପଶୁପକ୍ଷୀମାନେ ମଧ୍ୟ ବୁଦ୍ଧିତା ଏତେ ଆନନ୍ଦିତ ହେଇଯାଉଥିଲେ କୁବିତା ନିମିଷ ତାଙ୍କର ଚକ୍ଷୁରେ ଯେତେବେଳେ ପଲକ ପଡ଼ିଯାଉଥିଲା ସେତେବେଳେ ସେ ବହୁତ କୁପିତ ହେଇଯାଉଥିଲେ। ବ୍ରହ୍ମା କାହିଁକି ଏଭଳି ସୃଷ୍ଟି କଲେ ଏଇଭଳି ଚୈତ୍ୟ ଚରିତା ମଧ୍ୟରେ ବିସ୍ତାର ବର୍ଣ୍ଣନା କରାଯାଇଛି। ତେଣୁ ସେ ଭଗବାନ ତାଙ୍କ ନିତ୍ୟ କୌଶଳ ତଥାପି ସେ ପଚାରେ କେତେ ପୁରାଣ ହଉ ପୁରୁଷ ହଉ ସୁନାଭ୍ୟ କୃତକ୍ଷଣ ହଉ କୁଶଳଂ ସୁରଗେହେ, ସୁରଗେହେ କହିଲେ ସୁରସେନଙ୍କ ପୁତ୍ର ବସୁଦେବ, ବସୁଦେବ ପୁତ୍ର ଉପରେ ଆସିଲେ ବସୁଦେବ ଦେବକିଆ ଯାହାତୁ ଦଶ ଚିକିତ୍ସା ଭାଗବତରେ ଛଅଟି ପ୍ରଶ୍ନ ରହିଛି, ତାଧିରୁ ଇଏ ହେଉଛି ତୃତୀୟ ପ୍ରଶ୍ନ ଯେ ବସୁଦେବ ଦେବୀଙ୍କ ଗୃହରେ ଆସିକରି କଣ ପାଇଁ ସେ ଆସିଲେ, ଏଇଠି ସେଠି ସେ କଥା କୁହାଯାଉଛି କଣ ନା କଣ କୃଷଣ ସୁରକେହେ ସୁରସେନଙ୍କର ପୁତ୍ର ଯୋଉ ରହିଛନ୍ତି ଇଏ ହେଉଛନ୍ତି ବସୁଦେବ, ବସୁଦେବଙ୍କ ପୁତ୍ର ହେଉଛନ୍ତି ବାସୁଦେବ, ବାସୁଦେବ ହେଉଛନ୍ତି ଆମ ହୃଦୟର ଅଧିଷ୍ଠାତ୍ରୀ ଦେବ। ତେଣୁ ଆମେ କହୁଛୁ ଓ ନମ ଭଗବତ ବାସୁଦେବ, ଆମେ ଯେଉଁ କଥା କହୁଛେ ବାସୁଦେବଙ୍କର ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ହୃଦୟରୁ ସେ ଭଗବାନ ବାସୁଦେବ ରହିଛନ୍ତି ସେ ଜ୍ଞାନ ଦେଉଛନ୍ତି, ତାଙ୍କର ଆମେ ଶରଣରେ ଯାଇକି କଥା କହୁଛେ ବାସୁଦେବ, ବାସୁଦେବ ସଂକର୍ଷଣ ପ୍ରତିଦିନ ଅନିରୁଦ୍ଧ ଏତୁ ବୁଝ ମନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତର ହେଉଛନ୍ତି ଅଧିଷ୍ଠାତ ଦେବ ଦେବ। ତେଣୁ ତାଙ୍କର କୁଶଳତା କାରଣ ସେ ଜାଣିଯାଇଛନ୍ତି ସେ ନାହାନ୍ତି ଚାଲିଗଲେଣି ଆଉ ଭୌତିକ ଜଗତରେ ନାହାନ୍ତି, କିନ୍ତୁ ସେ ଆଉ ସିଧାସଳଖ ନ ପଚାରିକି ଏ ଗୁଡ଼ିକ ପଚାରୁଛନ୍ତି କୁଶଳରେ ଅଛନ୍ତି ପ୍ରକୃତିରେ ଆଉ ସେ ନାହାନ୍ତି ସେ ଜାଣିଯାଇଛନ୍ତି। ତାପରେ ଶ୍ଳୋକରେ ନଅଟି ଶ୍ଳୋକରେ ପଚାରିବେ ଯାଦବ ମାନଙ୍କର, ଛପନ କୋଟି ଯାଦବ ରହିଛନ୍ତି, ଏ ଯାଦବ ମାନେ ହେଉଛନ୍ତି କିଏ, ଭାଗବତ ଦଶମ ସ୍କନ୍ଧ ନବେ ଅଧ୍ୟାୟରେ ବର୍ଣ୍ଣନା କରାଯାଏ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ ଯେତେବେଳେ ଭଗବାନଙ୍କ ଗୁଣ ଗାନ କରୁଛନ୍ତି ଲୀଳାକୁ ଗାନ କରୁଛନ୍ତି ସେତେବେଳେ ସେ କହୁଛନ୍ତି ଯାଦବମାନଙ୍କ ସଂଖ୍ୟା ସେ କହିପାରିଲେ ନାହିଁ, କିନ୍ତୁ ସେ କହିଲେ ଯାଦବମାନଙ୍କର ଆଚାର୍ଯ୍ୟଙ୍କର ସଂଖ୍ୟା ହେଉଛି 3,88,00,000, ଯେଉଁ ଟିଚର ମାନଙ୍କର ସଂଖ୍ୟା 3,88,00,000। ଏଇଥିରେ ଆମେ ଜାଣିବା ଷ୍ଟୁଡେଣ୍ଟ ମାନଙ୍କର ସଂଖ୍ୟା କେତେ, ଏଭଳି ଭାବରେ କଥା ହେଲେ ଦଶମ ସ୍କନ୍ଧ ନବେ ଅଧ୍ୟାୟରେ ଏସବୁ ବି ଅଛନ୍ତି, ଏତେ ସବୁ ଯାଦବମାନଙ୍କ ସଂଖ୍ୟା। ଏମାନେ ସବୁ କୋଉଠୁ ଆସୁଛନ୍ତି ନା ଯଦୁ, ଯଦୁକୁଳରେ ଯାହା ଯାଇଛନ୍ତି, ଯଦୁ ହେଉଛନ୍ତି କିଏ, ସିଏ ହେଉଛନ୍ତି ଯଯାତି ମହାରାଜଙ୍କ ଜ୍ୟେଷ୍ଠ ପୁତ୍ର, ଯଯାତି ମହାରାଜଙ୍କର ପାଞ୍ଚ ପୁତ୍ର ରହିଛନ୍ତି, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଯଦୁ, କନିଷ୍ଠ ପୁତ୍ର ହେଉଛନ୍ତି କୁରୁ, କୁରୁ ବଂଶରେ ଆସୁଛନ୍ତି ପୌରମାନେ ପାଣ୍ଡବମାନେ, ଏ ବହୁତ ଘଟଣା ରହିଛି। ତେଣୁ ପୌରମାନେ ଏମାନେ ସବୁ ରାଜା ହେଲେ, ଯଦୁ ଯାଦବ ମାନେ ରାଜା ହେଲେ ନାହିଁ, କାହିଁକି ନା ଯଦୁଙ୍କର କଣ ଯଯାତି ମହାରାଜଙ୍କର ଅଭିଶାପ ରହିଛି, ଅଭିଶାପ ରହିଛି। ତେଣୁ ସେ ଭଗବାନ ଯଦିଓ କୃଷ୍ଣ ଭଗବାନ ରାମଚନ୍ଦ୍ର ଭଗବାନ ରାଜା ହେଲେ ରାମ ରାଜ୍ୟ, କିନ୍ତୁ ଭଗବାନ କୃଷ୍ଣ ରାଜା ନ ହେଇକରି ତାଙ୍କର ଭକ୍ତକୁ ରାଜା କରେଇଲେ, ଏଇଭଳି ଭାବରେ ରାମ ରାଜ୍ୟ ସେଇଭଳି ଭାବରେ କୃଷ୍ଣ ରାଜ୍ୟ। ଏ ରାଜ୍ୟ ହେଉଛି ଯୁଧିଷ୍ଠିର ମହାରାଜ, ଯୁଧିଷ୍ଠିର ମହାରାଜଙ୍କ କଥା କାଲି ଶୁଣୁଥିଲେ କିଭଳି ଭାବରେ ଏକ ଛତ୍ର, ଗୋଟିଏ ଛତ୍ର ଥିଲା, ଗୋଟିଏ ଏମ୍ବ୍ଲେମ୍ ଥିଲା, ଗୋଟିଏ ଜାତୀୟ ରହିଛି ନ୍ୟାସନାଲ ଏମ୍ବ୍ଲେମ୍ ଗୋଟିଏ ଥିଲା ସମଗ୍ର ପୃଥିବୀ। ତେଣୁ ଇଏ ଯୋଉ ଯୁଧିଷ୍ଠିର ମହାରାଜଙ୍କ ସାମ୍ରାଜ୍ୟ, ଇଏ ହେଉଛି କୃଷ୍ଣଙ୍କର ସାମ୍ରାଜ୍ୟ। ଯେମିତି ଆମେମାନେ ଶୁଣୁଛନ୍ତି ରାମ ରାଜ୍ୟ ବିଷୟରେ ରାମାୟଣରେ ବା ଭାଗବତରେ ମଧ୍ୟ ବର୍ଣ୍ଣନା କରାଯାଇଛି ରାମ ରାଜ୍ୟ ବିଷୟରେ, ଏବଂ ସେହିଭଳି ଭାବରେ କୃଷ୍ଣଙ୍କର ରାଜ୍ୟ ଭାଗବତ ପ୍ରଥମ ସ୍ଥାନ ଦଶମ ଅଧ୍ୟାୟରେ କୁହାଯାଇଛି। କିଛି ଲୋକମାନେ ଆନନ୍ଦରେ ଥିଲେ, ଭଗବାନ ଯେତେବେଳେ ରହୁଛନ୍ତି ମୁଖ୍ୟ, କଣ ହବ ପ୍ରଜାମାନଙ୍କର କିଛି ଆନନ୍ଦ ନ ହବ। ସେଇଭଳି ଭାବେ ରାମ ରାଜ୍ୟର କଥା ଏବଂ ପ୍ରଭୁପାଦ ମହାରାଜ କହନ୍ତି ଦ ସେମ୍ ରାମ ଆଣ୍ଡ ସେମ୍ କୃଷ୍ଣ ଆର୍ ପ୍ରେଜେଣ୍ଟ ଇନ୍ ଦିସ୍ ଏଜ୍ କଳି ଇନ୍ ଦ ଫର୍ମ ଅଫ୍ ଦେୟାର ନେମ୍। ତାଙ୍କ ନାମରେ ସେଇ ରାମ ଏବଂ ସେଇ କୃଷ୍ଣ ବର୍ତ୍ତମାନ ଅଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ। ତେଣୁ ସେ ଜାଣୁଛନ୍ତି ଯେ ଭଗବାନ ନାହାନ୍ତି, କିନ୍ତୁ ତଥାପି ଉଦ୍ଧବ କଣ କହୁବେ ସେଟା ଶୁଣିବା ପାଇଁ କି ପ୍ରଶ୍ନଟି ପଚାରେ, ପ୍ରଥମେ ପଚାରିଲେ ଭଗବାନ ବିଷୟରେ ଏବଂ ଅନ୍ତିମରେ ମଧ୍ୟ ସେଇ ଯାଦବମାନଙ୍କ ବିଷୟରେ କହୁଛନ୍ତି କି ପ୍ରଥମ ଅଧ୍ୟାୟ ଅନ୍ତିମ ମଧ୍ୟ ସେଇ ଭଗବାନ ବିଷୟରେ ପଚାରିବେ। ଆଦି ହଉ ଅନ୍ତ ଅନ୍ତିଜ ମଧ୍ୟ ହରି ସର୍ବତ୍ର ଗୀୟତେ, ଆଜିରେ ଭଗବାନ ମଧ୍ୟରେ ଭଗବାନ ଅନ୍ତିମରେ ଭଗବାନ ହରି ସର୍ବତ୍ର ଗୀୟତେ। ଭକ୍ତମାନେ ସବୁବେଳେ କୌଣସି ନା କୌଣସି ଉପାୟରେ ଭଗବାନଙ୍କୁ ସ୍ମରଣ କରିବେ। ତେଣୁ ତା ପର ଶ୍ଳୋକରେ କହୁଛନ୍ତି କଚି ବରୁଥା ଅଧିପତି ପ୍ରଦ୍ୟୁମ୍ନାସ୍ତେ ସୁଖମଙ୍ଗ ବୀର ଜଙ୍ଗ ରୁକ୍ମିଣୀ ଭଗବତ ଅଭିଲେବେ ଆରାଧ ବିପ୍ରାମ ସ୍ମରଣ ଆଦି ସର୍ଗେ। ଭଗବାନଙ୍କର ଲୀଳା ଏବେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ନବେଟି ଅଧ୍ୟାୟରେ। ଏଇ ତିନୋଟି ଅଧ୍ୟାୟରେ ବା ଚାରୋଟି ଅଧ୍ୟାୟରେ ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି ଭଗବାନ ଲୀଳା। ନବେଟି ଅଧ୍ୟାୟ ତାକୁ ବିସ୍ତାର କରାଯାଇଛି ଏବଂ ସଂକ୍ଷେପରେ ଏଇ ବିଦୁର ମୈତ୍ର ବିଦୁର ଉଦ୍ଧବ ସମ୍ବାଦରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କହୁଛନ୍ତି କଚିତ ବରୁଥାଧିପତି ଯଦୁନା, ଯଦୁମାନଙ୍କ ଭିତରେ ଯେଉଁମାନେ ସେନାଧ୍ୟକ୍ଷ ଥିଲେ ବରୁଥାଧିପତି ପ୍ରଦ୍ୟୁମ୍ନ, ଏ ଭଗବାନଙ୍କର ଯୋଉ ପାଟରାଣୀ ହେଉଛନ୍ତି ରୁକ୍ମିଣୀ ତାଙ୍କ ପୁତ୍ର ପ୍ରଦ୍ୟୁମ୍ନ, ତାଙ୍କ ବିଷୟରେ ଭଗବାନ ଯୋଉ ବିବାହ କଲେ ଦ୍ୱାରକା ଲୀଳା ହେଉଛି ଭଗବାନ ବିବାହ ଲୀଳା। 16,108 ରାଣୀ ବିବାହ କରିଛନ୍ତି, 16,108 ରାଣୀ କେବଳ ପ୍ରଦ୍ୟୁମ୍ନ ରୁକ୍ମିଣୀ ଯୋଉ ବିବାହ କଲେ ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 52-54 ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତାଙ୍କ ପ୍ରଥମ ପୁତ୍ର ଯାହା ହେଲେ ପ୍ରଦ୍ୟୁମ୍ନ, ଇଏ ହେଉଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ଚତୁର୍ଭୁଜ। କିନ୍ତୁ ଭଗବାନ ପ୍ରଦ୍ୟୁମ୍ନ ଯାହାତ ହେଲେ ତାଙ୍କର ସୃତିକା ଗୃହରୁ ଗୋଟେ ଅସୁର ଆସି ତାଙ୍କୁ ଚୋରି କରି ନେଇଗଲେ, ସମରାସୁର ଭଗବାନ ଦ୍ୱାରକାରୁ ଭଗବାନଙ୍କ ଠାରୁ ସେ ଚୋରି କରି ନେଇଗଲା। ଏ ଭଗବାନ ଲୀଳା ବୁଝିବା ଏତେ ସହଜ ନୁହଁ, ସେଥିପାଇଁ କୁହାଯାଉଛି ମୋହିଅନ୍ ପିଲା ସୁରେ ଦେବତାମାନେ ମଧ୍ୟ ମୋହ ହେଇଯାଆନ୍ତି। ଯେମିତି ରୁକ୍ମିଣୀ ଦେବୀ ବର୍ଣ୍ଣନା କରାଯାଇଛି, ରୁକ୍ମିଣୀ ଦେବୀ ପାଗଳୀ ବୋଲି କ୍ରନ୍ଦନ କରୁଥିଲେ କିନ୍ତୁ ଭଗବାନ କିଛି କହିଲେ ନାହିଁ, ଏମିତି କିଛି ଜାଣନ୍ତି ନାହିଁ, ଏଭଳି ସବୁ ରହିଛି। ତେଣୁ ପ୍ରଦ୍ୟୁମ୍ନ ଆସ୍ତେ ସୁଖମ ଅଙ୍ଗ ବୀରେ ବୀର, ଉଦ୍ଧବଙ୍କୁ ସମ୍ବୋଧନ କରୁଛନ୍ତି ବୀର ବୋଲି, ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ଅଙ୍ଗ କହିଲେ ଆମ ଶରୀରର ଅଙ୍ଗ, ଆମ ଶରୀରର ଅଙ୍ଗ ଯେମିତି ଆମର ଅତି ପ୍ରିୟ, ସେହିଭଳି ଭାବରେ ତାଙ୍କୁ ଉଦ୍ଧବଙ୍କୁ ସମ୍ବୋଧନ କରୁଛନ୍ତି। ଅଙ୍ଗ ପ୍ରିୟ ସେ ପ୍ରିୟ ସିଏ ବୀର ପ୍ରଦ୍ୟୁମ୍ନ ଆସ୍ତେ ସୁଖମ। ତାହାପରେ ଏସବୁ ବହୁତ ଘଟଣା ରହିଛି। ପ୍ରଦ୍ୟୁମ୍ନ ଯେତେବେଳେ ଆସିଲେ ପ୍ରଦ୍ୟୁମ୍ନ ଔଷଧ କୁହାଯାଉଛି କଣ, ଜମ୍ ରୁକ୍ମିଣୀ ଭଗବତ ଅଭିଲେବେ, ଇଏ ହେଉଛନ୍ତି ଭଗବାନ ରୁକ୍ମିଣୀ ତାଙ୍କ ପୁତ୍ର ରୂପେ ପ୍ରାପ୍ତ ହୋଇଥିଲେ। ଆରାଧ୍ୟ ବିପ୍ରାଣ ସ୍ମରଣ ଆଦି ସ୍ମରଣ ଆଦି ସ୍ୱର୍ଗେ, ବ୍ରାହ୍ମଣ ମାନଙ୍କୁ ପୂଜା କରିକି ସେ ପ୍ରାପ୍ତ ହୋଇଥିଲେ ଯଦି ଭଗବାନ ସେ, କିନ୍ତୁ ସେ ତାଙ୍କର ପତ୍ନୀଙ୍କୁ କହୁଛନ୍ତି ବ୍ରାହ୍ମଣ ମାନଙ୍କୁ ପୂଜା କରିବା ପାଇଁ, ଭଗବାନ ନିଜେ ବ୍ରାହ୍ମଣ ମାନଙ୍କୁ ପୂଜା କରୁଛନ୍ତି। ସେ ଭଗବାନ କହିଲେ ନମ ବ୍ରାହ୍ମଣ ଦେବା, ବ୍ରାହ୍ମଣ ମାନଙ୍କୁ ସେ ପୂଜା କରୁଛନ୍ତି। ଏଭଳି ଲୀଳା ବର୍ଣ୍ଣନା କରାଯାଇଛି ଯେତେବେଳେ ରୁକ୍ମିଣୀ ପଠେଇଥିଲେ, ରୁକ୍ମିଣୀଙ୍କର ରାତି ପାଇଲେ ଶିଶୁପାଳ ସହିତ ବିବାହ ନିଶ୍ଚିତ ହୋଇଯାଇଥିଲା, କିନ୍ତୁ ସେ ଜଣେ ବ୍ରାହ୍ମଣଙ୍କୁ ଚିଠି ଦେଇକି ପଠେଇଥିଲେ। ସେ ବ୍ରାହ୍ମଣ ଯେତେବେଳେ ଆସୁଛନ୍ତି ଦଶମ ସ୍କନ୍ଧ 52 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଭଗବାନ କିଭଳି ତାଙ୍କର ସେବା କରୁଛନ୍ତି, ଭଗବାନ ନିଜେ ତାଙ୍କ ପାଦ ସମ୍ବାହନ କରୁଛନ୍ତି, ଏଭଳି ଭଗବାନ। ତେଣୁ ରୁକ୍ମିଣୀ ଦେବୀ ବ୍ରାହ୍ମଣ ମାନଙ୍କୁ ପ୍ରାର୍ଥନା କରିକି ଆରାଧ୍ୟ ବିପ୍ରାଣ ସ୍ମରଣ ଆଦି ସ୍ୱର୍ଗେ, ଆଦି ସ୍ୱର୍ଗ କହିଲେ ସୃଷ୍ଟିର ଆରମ୍ଭରେ ଯେ ଥିଲେ କାମଦେବ, କାମଦେବ କାମଦେବ ବ୍ରତି ଏଇ ଭୌତିକ ଜଗତକୁ କହୁଛି ମୈଥୁନାଳୟ। ବାହାଘର ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଋଷଭଦେବ କହୁଛନ୍ତି ଏଇଟା ଭୌତିକ ଜଗତ ହଉଛି ମୈଥୁନା ଗାଁର। ଯଦାନ ପଶ୍ୟନ୍ତି ଯଥା ଗୁଣେହା ସ୍ୱାର୍ଥୀ ପ୍ରମଧ୍ୟ ସହସା ବିକଶିତ ଗତସ୍ମୃତି ବିନ୍ଦତି ତତ୍ର ତାପନ ଆସାଧ୍ୟ ମୈଥୁନ ମଗାର ଅଜ୍ଞ। ଯେତେବେଳେ ଜଣେ ଅଜ୍ଞ ହେଇଯାଏ ମୂର୍ଖ ହେଇଯାଏ ସେତେବେଳେ ସେ ମୈଥୁନ ସୁଖ ଉପଭୋଗ କରେ। ଏଇଟା କଣ ସେଟା କହୁଛନ୍ତି ସୁଖ ନୁହଁ ଇଏ ସେଟା କହୁଛନ୍ତି କଣ ଯଦାନ ପଶ୍ୟନ୍ତି ଏଇ ଗୁଣର ପ୍ରଭାବରେ ଜାଣିପାରୁନାହାନ୍ତି ବିନ୍ଦତି ତତ୍ର ତାପା ସେମାନେ ସୁଖ ପ୍ରାପ୍ତ ହେଲେ ବି କହୁନାହାନ୍ତି ଭଗବାନ ସେମାନେ କହୁଛନ୍ତି ସେମାନେ କଷ୍ଟ ପ୍ରାପ୍ତ ହୁଅନ୍ତି ତାପ ପ୍ରାପ୍ତ ହୁଅନ୍ତି ମୈଥୁନ ସୁଖ ହଉଛି ତାପ। ତେଣୁ ଯେତେବେଳେ ଜଣେ ଅଜ୍ଞ ହେଇଯାଏ ଭଗବାନ ଭୁଲିଯାଏ ସେତେବେଳେ ଜଣେ ମୈଥୁନ ସୁଖ ଉପଭୋଗ କରେ ଭଗବାନ କହୁଛନ୍ତି ଋଷଭଦେବ। ତେଣୁ ଭୌତିକ ଜଗତରେ ଏଠି କାମର ପ୍ରଭାବ ରହିଛି କାମଦେବ ହଉଛନ୍ତି ଜଣେ ରହିଛି ସେମାନେ ଦେବତା କାମଦେବ ତାଙ୍କର ପତ୍ନୀ ହଉଛନ୍ତି ରତି। ସମସ୍ତେ ପୁରୁଷ ଲୋକମାନେ ଗୋଟେ ସ୍ତ୍ରୀର ଆକର୍ଷଣରେ ଆକର୍ଷିତ ହେଇଯାଆନ୍ତି ଗୋଟେ ସ୍ତ୍ରୀ ଗୋଟେ ପୁରୁଷର ଆକର୍ଷଣରେ ଆକର୍ଷିତ ହେଇଯାଆନ୍ତି ଭୌତିକ ଜଗତ ହଉଛି ଏଇଭଳି ଭାବେ। ତେଣୁ ଯେଉଁମାନେ ଭକ୍ତ ସେମାନେ ଭଗବାନଙ୍କୁ ଏଇଭଳିଆ ପ୍ରାର୍ଥନା କରନ୍ତି ଯଥା ଯୁବତୀନା ଯଥା ଯୋନି ଯୁନାଙ୍କ ଯୁବତ ଯଥା ମନୋ ଅଭିରମିତ ମନମେ ରମତାଙ୍କ ଏଇ ଭୌତିକ ଜଗତରେ ଏ ଯୋଉ ପୁରୁଷ ସ୍ତ୍ରୀ ଆକର୍ଷଣ ରହିଛି ଏଇଟାକୁ ସମସ୍ତେ ପାର ହେଇପାରିବେ ନାହିଁ। ଅନ୍ୟମାନ କଥା କଣ କହିବା ଏମିତି ବ୍ରହ୍ମା ମଧ୍ୟ ବାହାର ହେଇପାରେ ତାଙ୍କ କନ୍ୟା ପ୍ରତି ଆକର୍ଷିତ ହେଇଯାଇଥିଲେ ଏସବୁ ରହିଛି। ତେଣୁ ଭକ୍ତ କଣ କରନ୍ତି ସେ ପ୍ରାର୍ଥନା କରନ୍ତି ପ୍ରଭୁ ଯେଉଁଭଳି ଭାବରେ ଗୋଟେ ପୁରୁଷର ସ୍ତ୍ରୀ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି ଏବଂ ସ୍ତ୍ରୀର ପୁରୁଷ ପ୍ରତି ସ୍ୱାଭାବିକ ଆକର୍ଷଣ ରହିଛି ପ୍ରଭୁ ସେହିଭଳି ଭାବରେ ଆକର୍ଷଣ ମୋର ଆପଣଙ୍କ ପ୍ରତି ରହୁ ପ୍ରତିଦିନ ଠାକୁର କହୁଛନ୍ତି ସେଇଟା ବିଷୟ ପ୍ରୀତି ଏବେ ସେଇ ମତ ପ୍ରୀତି ଚରଣୀ ତୁମାର ବିଷୟରେ ଟିକେ ଆମ ପ୍ରୀତି ରହିଛି ସେଇଭଳି ଭାବେ ପ୍ରୀତି ଆମେ ଭଗବାନ ରଚନା କରିବା ଆପଣଙ୍କ ପାଦ ପଦ୍ମରେ ଆମର ସେଇଭଳି ପ୍ରୀତି ରହୁ କାମ ଜଣଙ୍କ ଆକର୍ଷଣରେ ବହୁତ ବଡ ବଡ ମୁନି ଋଷି ମାନେ ମଧ୍ୟ ଟଳି ପଡ଼ିଛନ୍ତି। ବିଶ୍ୱାମିତ୍ର ଋଷି ଆପଣ ଶୁଣିଥିଲେ 60,000 ବର୍ଷ ତପସ୍ୟା କରିଥିଲେ କିନ୍ତୁ ମେନକାଙ୍କୁ ସେ ଦେଖିନଥିଲେ ଧ୍ୟାନ କରୁଛନ୍ତି ଆଖି ଖୋଲିନାହାନ୍ତି କିନ୍ତୁ ମେନକାଙ୍କର ଯୋଉ କାଚର ଋଣୁ ଋଣୁ ଶବ୍ଦ ଶୁଣିକରି ଆକର୍ଷିତ ହେଇଗଲେ ଏଭଳି କାମର 5ଟି ବାଣ ରହିଛି। କଣ କଣ ସେ ହଉଛି କଣ କଣ ନା ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ଏ 5ଟି ବିଷୟ ଯୋଉ ରହିଛି 5ଟି ବାଣ। ଆମର ସକାଳେ ଚାଲିଛନ୍ତି ଶିବଜୀଙ୍କ ପ୍ରସଙ୍ଗ ଚାଲିଛନ୍ତି ଶିବଜୀଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ସତୀଦେବୀ ତାଙ୍କ ଶରୀରକୁ ତ୍ୟାଗ କରିଦେବେ ତାପରେ ସେ ଆସିବେ ହିମାଳୟଙ୍କର ପୁତ୍ରୀ ରୂପରେ ଆସିବେ ପାର୍ବତୀ ପାର୍ବତୀ ଆସିକରି ଭଗବାନ ଶିବଜୀଙ୍କୁ ତାଙ୍କର ଲିଙ୍ଗ ପୂଜା କରିବେ କିନ୍ତୁ ସିଏ ତାଙ୍କର କୌଣସି ଉତ୍ତେଜନା ଆସୁନାହିଁ କାରଣ ଦେବତାମାନେ ଭୟ କରିଗଲେଣି ଦେବତାମାନେ ବିଚଳିତ ହେଇଗଲେଣି କାରଣ ଶିବଜୀଙ୍କର ଯେ ପୁତ୍ର ହେବେ ସେ ଦେବତାମାନଙ୍କର ସେନାଧ୍ୟକ୍ଷ ହେବେ ଭଗବତ ଗୀତା 10 ଅଧ୍ୟାୟରେ କୁହାଯାଇଛି ସେନାନୀ ନାମ ଆମ ସ୍କନ୍ଧ ସ୍କନ୍ଧ ହେଉଛି କାର୍ତ୍ତିକେୟ ଏ ଶିବଜୀଙ୍କ ପୁତ୍ର କିନ୍ତୁ ଶିବଜୀ ତ ପ୍ରଥମ ବିବାହ କରିଥିଲେ ଆଉ ତାଙ୍କର ତ ପୁତ୍ର ହେଲେ ନାହିଁ ଆଉ କଣ କରାଯିବ ତୃତୀୟ ପତ୍ନୀ ଯେଉଁ ଆସିବେ ସେ ତ ଶିବଜୀଙ୍କର ଧ୍ୟାନ ଭଗ୍ନ ହେଉନାହିଁ କଣ କରାଯିବ ସେଥିପାଇଁ ଇନ୍ଦ୍ର ପଠେଇଲେ କାମଦେବ ରତିକୁ ପଠେଇଲେ କାମଦେବ ତାଙ୍କର ସବୁ ଚେଷ୍ଟା କଲେ ତାଙ୍କର କାମ ବେଗକୁ ଆରମ୍ଭ କରିବା ପାଇଁ କାମ ବେଗ ଉତ୍ଥାପନ କରିବା ପାଇଁ କିନ୍ତୁ ଶିବଜୀଙ୍କର କାମ ବେଗ ତ ଯାହା ତ ହେଇପାରିଲା ନାହିଁ କାମର ସାନ ଭାଇଙ୍କର ବେଗ ଆସିଲା କ୍ରୋଧରେ ତୃତୀୟ ନେତୃକୁ ଖୋଲିଦେଲେ ତେଣୁ କାମଦେବ ଜଳିଗଲେ ସେତେବେଳେ ରତି ପ୍ରାର୍ଥନା କଲେ ପ୍ରଭୁ ମୋ ସ୍ୱାମୀକୁ ଫେରେଇ ଦିଅନ୍ତୁ ଏଇଭଳି ଭାବରେ ତପସ୍ୟା କରୁଛନ୍ତି ଶିବଜୀଙ୍କ ପାଖରେ ସେହି ସମୟରେ ସମ୍ବରାସୁର ଆସି ପହଞ୍ଚିଗଲା ସମ୍ବରାସୁର ଏଭଳି ରହିଛି ସିଏ ଆସି ଶିବଜୀଙ୍କ ପାଖରେ ଆସି ପ୍ରାର୍ଥନା କରୁଥିଲା ତେଣୁ ଶିବଜୀ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହେଇ ଶିବଜୀଙ୍କର ଗୋଟିଏ ନାମ ହେଉଛି ଆଶୁତୋଷ ତେଣୁ ସେ ତାଙ୍କୁ ପଚାରିଲେ କଣ ତମେ ଘର ଚାହୁଁଛ? ସେ ଯାହା ଚାହୁଁଥିଲା ମାଗିବା ପାଇଁ, କିନ୍ତୁ ରତିଦେବୀ ବି ଦେଖିଲେ କିଛି ସହଯୋଗ ରହିଛି, ତେଣୁ ସେ କହିଲେ ମୋତେ ଏଇ ସ୍ତ୍ରୀ ଲୋକକୁ ଦିଅନ୍ତୁ ମୋ ପତ୍ନୀ ହିସାବରେ। ତେଣୁ ସେ ଜିଗାରେ ତଥା ତେଣୁ ରତିଦେବୀ ଆହୁରି କନ୍ଦନ ତାଙ୍କୁ ବଢ଼ିଗଲେ, କଣ କରିବେ? ତାଙ୍କ ସ୍ୱାମୀ ପାଇଁ କନ୍ଦନ କରୁଛନ୍ତି, ଶିବଜୀ କହିଲେ ଆଉ ଜଣେ ଅସୁରଙ୍କୁ ପଠେଇଦେଲେ। ତେଣୁ ଶିବଜୀ ତାଙ୍କୁ କହିଲେ ତମେ ତାଙ୍କ ସାଙ୍ଗରେ ଯାଅ, ତମେ ତାଙ୍କ ଠାରୁ ବଞ୍ଚନା କରି ତାଙ୍କୁ ରହିବ ରଖିବ ଏବଂ ତମର ପତି ସେଇଠି ତମେ ପ୍ରାପ୍ତ ହବ। ଏ ବାଘବନ ଦଶମ ସ୍କନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି, କିନ୍ତୁ ଆମେ ସଂକ୍ଷେପରେ କହିଦେଉଛେ। ତେଣୁ ଏଇଭଳି ଭାବରେ ରତି ଶମ୍ଭରାସୁର ପାଖରେ ରହିଥିଲେ, ଶମ୍ଭରାସୁର ଜାଣିଥିଲା, ଖବର ପାଇଥିଲା ତାହାର ଶତ୍ରୁ ହେଉଛନ୍ତି ପ୍ରଦ୍ୟୁମ୍ନ, ଭଗବାନ କୃଷ୍ଣଙ୍କର ପୁତ୍ର ପ୍ରଦ୍ୟୁମ୍ନ, ପ୍ରଥମ ପୁତ୍ର ପ୍ରଦ୍ୟୁମ୍ନ। ତେଣୁ ସେହି ପ୍ରଦ୍ୟୁମ୍ନ ଯେତେବେଳେ ଜନ୍ମଗ୍ରହଣ କଲେ ସେଠି କାମଦେବ ମଧ୍ୟ ତାଙ୍କର ଶରୀରରେ ଆଶ୍ରୟ ନେଇଥିଲେ, ଭଗବାନ ପାର୍ଶ୍ୱଦମାନଙ୍କ ସହିତ ଦେବତାମାନେ ମଧ୍ୟ ଆଶ୍ରିତ ହୋଇଥିଲେ। ଭାଗବତ ଆରମ୍ଭରେ ସେଟା ବର୍ଣ୍ଣନା କରାଯାଇଛି, ଦେବତାମାନଙ୍କୁ ଭଗବାନ କହିଥିଲେ ଯାଅ ଭଗବାନ ମୁଁ ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ କର ଜନିଷ୍ୟତେ ତ୍ରିୟାଠମ ସମ୍ଭବତୁ ସୁରକ୍ଷା। ଦେବତାମାନେ ତାଙ୍କ ପତ୍ନୀମାନଙ୍କ ସହିତ ଭଗବାନ କ୍ରୀଡ଼ାରେ ସାମିଲ ହୁଅନ୍ତି। ତେଣୁ ଏହିଭଳି ଭାବେ ପ୍ରଦ୍ୟୁମ୍ନଙ୍କ ଶରୀରରେ ଆଶ୍ରୟ ନେଇଥିଲେ କାମଦେବ। ଏଠି କହୁଛନ୍ତି ସ୍ମର, ସ୍ମର କହିଲେ କାମଦେବ। ତାପରେ ଯେତେବେଳେ ଇଏ ଯେଉଁ ନେଇକିରି ଗଲା ଶମ୍ଭରାସୁର, ତେଣୁ କିଛି ତାହାଙ୍କର ଶକ୍ତି ଚିନ୍ତା କରନ୍ତୁ, ଭଗବାନ ଟପ୍ ସିକ୍ୟୁରିଟି ରହିଛି, ଦ୍ୱାରକା ନଗରୀରେ ଭଗବାନ ରହିଛନ୍ତି, ସେ ଭଗବାନ ଦ୍ୱାରା ସେମାନେ ସୁରକ୍ଷିତ, ଦ୍ୱାରକା ନଗରୀ ଭଗବାନ ଦ୍ୱାରା ସୁରକ୍ଷିତ। କିନ୍ତୁ ଶମ୍ଭରାସୁର ତାଙ୍କ ପୁତ୍ରକୁ ନେଇଗଲା ସୂଚିକା ଗୃହକୁ, ତେଣୁ ରୁକ୍ମିଣୀ ଦେଇ ବହୁତ ବର୍ଷ କାଳ ସବୁ କ୍ରନ୍ଦନ କଲେ, ପାଗଳିନୀ ବୋଲି କ୍ରନ୍ଦନ କରୁଛନ୍ତି ଆଚାର୍ଯ୍ୟମାନେ, ଏଇଟା ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି, କିନ୍ତୁ ଭଗବାନ କିଛି କହିଲେ ନାହିଁ, କିଛି ଜାଣିଛନ୍ତି ନାହିଁ ବୋଲି ଏଇଟା। ତେଣୁ ଶମ୍ଭରାସୁର ନେଇକି କଣ ଗଲା ନା, ସେ ଯୋଉ ସମୁଦ୍ର ରହିଛି ସମୁଦ୍ରରେ ଫିଙ୍ଗିଲା ପଳେଇଗଲା, ସେଇ ଯୋଉ ସମୁଦ୍ରରେ ଫିଙ୍ଗିଦେଲା ତାକୁ ଗୋଟେ ବିରାଟ ମତ୍ସ୍ୟ ଭକ୍ଷଣ କରିଦେଲା, ଏବଂ ସେଇ ମତ୍ସ୍ୟକୁ ଗୋଟେ କଣ ବିବର ଗୋଟେ ତାକୁ କଣ ଧରିଲା, ଜାଲରେ ଧରିଲା, ସେ ବିରାଟ ମାଛ ରହିଛି ନେଇକି ତାଙ୍କୁ ରାଜାଙ୍କୁ ଉପହାର ଦେଲା। ସେ ରାଜାଙ୍କର ଯିଏ ରହିଛନ୍ତି ରୋଷେଇଆ, ସେ ସେ ମାଛକୁ କାଟିଲା ବେଳକୁ ବାହାରିଲା, କିଛି କିଛି ଅସୁବିଧା ହେଇନି ଭଗବାନ, ଜୀବଙ୍କର ମୃତ୍ୟୁ ନାହିଁ, ଭଗବାନ କଥା କଣ କହିବା, ନା ଯାଏତି ବିୟତି ହେବା କଦାଚିତ ନାୟଂ ଭୂତ୍ୱା ଭୂତାବାନ ହୁଏ ଏଯୋ ନିତ୍ୟ ଶାଶ୍ୱତ ଏଂ ପୁରାଣ ନା ନ୍ୟତି ହନ୍ୟମାନ ଶରୀରେ। ଜୀବନ ମଧ୍ୟ ମୃତ୍ୟୁ ନାହିଁ, ଭଗବାନ କଥା କଣ କହିବା, ଭଗବାନ ସଚ୍ଚିଦାନନ୍ଦ ବିଗ୍ରହ, ଆମ ଭଳି ବି ଶରୀର ନୁହଁ ତାଙ୍କର, ଆମେ ଏଇ ଭୌତିକ ଶରୀରରେ ମୃତ୍ୟୁ ଅଛି, ଜନ୍ମ ଅଛି, ଯାହା ଅଛି ସେଇ ଧ୍ରୁବ ମୃତ୍ୟୁ। ତେଣୁ ସେ ମାଛର ପେଟ ଭିତରେ ଥିଲେ ମଧ୍ୟ ତାଙ୍କର କିଛି ଅସୁବିଧା ହେଇନି। ତେଣୁ ଏଇଭଳି ଭାବରେ ଯେତେବେଳେ ସେ ପୁତ୍ରକୁ ପ୍ରାପ୍ତ ହେଲେ ସେ ତାକୁ ଦେଲେ, ସେ ଯୋଉ ରହିଛନ୍ତି ରାତି ମାୟାବତୀ ତାଙ୍କ ନାମ ହେଇଥିଲା, ସେ ମାୟାବତୀ ତାଙ୍କୁ ପାଳନ କଲେ, ସେ ସେ ନାରଦିନ କହିଲେ ଇଏ ହେଉଛନ୍ତି ତମର ସ୍ୱାମୀ, ତାଙ୍କୁ ସେଇଭଳି ଭାବରେ ବ୍ୟବହାର କର। ତେଣୁ ରତିଦେବୀ ତାଙ୍କୁ କହିଲେ, ସେ କହିଲେ ଘଟଣା କହିକି ଶୁଣିକରି ସେ ଶମ୍ଭରାସୁରକୁ ବଧ କରିକି ଆସିଲେ। ବର୍ଣ୍ଣନା କରାଯାଇଛି ଯେତେବେଳେ ରତିଦେବୀଙ୍କ ସହିତ ଆସି ପହଞ୍ଚନ୍ତି ପ୍ରଦ୍ୟୁମ୍ନ ଭଗବାନ ଭଳି, ଏମିତି ତାଙ୍କ ପତ୍ନୀମାନେ ସବୁ ଗୋଟେ ହଲ୍ରେ ଏକଜୁଟ ହେଇଥିଲା ବେଳେ 16,108 ରାଣୀ ତାଙ୍କର ରହିଛନ୍ତି, ସେମାନେ ଯେତେବେଳେ ଦେଖୁଛନ୍ତି ପ୍ରଦ୍ୟୁମ୍ନଙ୍କୁ, ସେ ଭାବୁଛନ୍ତି ଆମର ସ୍ୱାମୀ ଆସିଲେ, ସବୁ ଲଜ୍ଜା କରିକି ସବୁ ପଡ଼େ ଘୁଛି ପଡ଼ିଲେ, ବର୍ଣ୍ଣନା ଭାଗବତ ବର୍ଣ୍ଣନା କରାଯାଇଛି। ତାପରେ ରୁକ୍ମିଣୀ ଯେତେବେଳେ ଦେଖିଲେ ଧ୍ୟାନ କରିକିରି, ମୋର ପୁଅ ତ ଏଇଭଳି ଭାବୁଛି, ତାପରେ ତାଙ୍କର ମାତୃଭାବ ଯାହାକୁ ଜାଗ୍ରତ ହେଲା, ଏଇଭଳି ସବୁ ଘଟଣା। ସେ ନାରଦିନୀ ଆସି କହିଲେ ଏଇଭଳି ଭାବରେ ଘଟଣା ହେଇଛି, ଭଗବାନ କିଛି କହିଲେ ନାହିଁ, ଚୁପଚାପ ରହିଲେ, ଯଦି ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ ଲୀଳାକୁ ଏମିତି କୁହାଯାଇଛି, ମହାଜନମାନେ ମଧ୍ୟ ବୁଝିପାରନ୍ତି ନାହିଁ, ମହାଜନମାନେ ମଧ୍ୟ ବୁଝିପାରନ୍ତି ନାହିଁ, ତେଣୁ ସେଇ କଥା କହୁଛନ୍ତି କଣ ନା ଆରାଧ୍ୟ ବିପ୍ରାଣ ସ୍ମରଣ ଆଦି ସାରକେ। ପ୍ରଥମେ ପ୍ରଶ୍ନ ପଚାରିଲେ ପ୍ରଦ୍ୟୁମ୍ନଙ୍କ ବିଷୟରେ, ଏ ଯେ ପ୍ରଶ୍ନ ପଚାରୁଛନ୍ତି କୌଣସି ସିରିଏଲ ନାହିଁ, ଏଇଟା ପରେ ଏଇଟା ତାପରେ ସେଇଟା, କିନ୍ତୁ ସିରିଏଲ କିଛି ନାହିଁ, ତାଙ୍କ ମନରୁ ଯିଏ ଆସିଲେ, ତାଙ୍କ ମନରୁ ଯିଏ ଆସିଲେ ତାଙ୍କୁ କହିଲେ, ତାଙ୍କ ପ୍ରଶ୍ନ ପଚାରିଲେ, 9 ପ୍ରଶ୍ନରେ ଏ ବିଭିନ୍ନ ଯାଦବ ମାନଙ୍କ ବିଷୟରେ ପଚାରିଲେ। ତାପରେ କହୁଛନ୍ତି କଚିତ୍ ସୁକଂସା ତୃତ ବୃଷ୍ଣୀ ଭୋଜ ଦାସ
अधिकोशास्ते जमाम्य सिंच तपत्र नेत्रो नुपासनासां परिरुद्य दूरात्।
इति प्रश्न पचासन कौन ना सात्वत ब्रुष्मी भोज दासार वंशर अधिपति राजा उग्रसेन उग्रसेन वर्णना कराया दशम स्कंद लीला को संक्षेप में कहा जाए दशम स्कंद 44 अध्याय रे ए लीला की वर्णना करा जाए। जेडे भगवान गले वृंदावन मथुरा को गले मथुरा रे ते जो रंगशाला रही रंगशाला गोटे पृथ्वीर विभिन्न राजा मान से उपस्थित थे आम एत विस्तार भाव कह संकेत समय कम अच्छी तेणु यही भाव भगवान कंस को जो हत्या कले विराट मित्र बस पिला से मल्लानाम असमीर नुणा नरबरो स्त्रीनाम स्मर मूर्तिमा भगवान बयस से 11 वर्ष मत है आउ कि मस बाकी रही कृष्ण बलराम कुबड़ा पीड़ हाथी को हत्या कर दुईटा दात को धरिकी भगवान कृष्ण बलराम प्रवेश कर रणांगन से मल्ल मान सब युद्ध मल्ल युद्ध हम दशम दशम 43 अध्याय वर्णना कर देखु विशेष भाव भगवान कृष्ण को कि देखुस मल्लाना समीर मल्ल मान अष्ट मल्ल रही से देखुं छोट बाड़क से बाड़क भी लगना सी भाई कि बाल से भाव ना ये वज्र असमीर असमीर भी लगता है दश भगवान हूँ रस वही सब रसर से हूँ आधार समुदाय 12 रस रही भौतिक जगत में भाव रस प्राप्त होने चाहते सब रस भगवान पाकर रही तेनाली भगवान को शरण जीवा जी जो जो रस पाया चाहूँ सी रस प्राप्त हो श्लोक वर्णना कर मृत्यु भोजपति सब उच्चा मंच बसला कंस सी देखुच कृष्ण बलराम कृष्ण को देखुं सी कह मोर मृत्यु आसगला पखापाखि के वर्ष काल से चिंता करंस विषय वर्णना कर देवकी और वसुदेव विवाह करते आकाशवाणी अष्टम गर्भ अंदाजा बसा बुध आर मूर्ख तू जहाँ बहन करुचु अष्टम गर्भ तो हत्या कर सांगे सांगे से भौणी प्रति जो स्नेह था सब भूलीगला भौणी की हत्या करने खड़ग धारण कर प्रस्तुत हो गला तेणु वसुदेव बहुत प्रकार बुझा सुझा कर स्त्री को उद्धार कले दशम स्कंद प्रथम अध्याय वर्णना कर तेणु से चिंता करेबर अष्टम गर्व आसव मुझे हत्या करी देव को छाड़ी तेणु ये भाव पखापाखि 8 वर्ष गोटे गोटे वर्ष गोटे गोटे पुत्र सन्तान जहाँ करते 6 पुत्र को हत्या कर सप्तम पुत्र रूप से आसने भगवान बलराम तेणु सी कड़े गले कौन है पता मिले ना लापता है अष्टम गर्भ जो आस भगवान भगवान रात राति रात अधेरे भाद्र मास कृष्ण पक्ष अष्टमी राति अधेरे आविर्भाव हेले झेल को गोटे बैकुंठ में परिणत करदे बहुत विस्तार भाव लीला रही पलैगले कंसर अजाण वसुदेव नहीं छाड़ी आसे गोकूल नंद गोकूल छाड़ी आसे तेणु सी जो आसला सकाल है से खबर दे सिक्यूरीटी मान सब थे खबर दे आज्ञा देवकी अष्टम गर्व जहाँ खबर सुनला कस धाई धाई आसला से दिन आप जानते कि बर्षा होता है तेणु सी सीधा सीधा रास्ते न जा राज रास्ते न जा सर्टकट रास्त जाम अत्याय कर चिंता कर आचार्य मान कहती जिते ये भाव सर्टकट रास्त जाोड़ खसी कतर से कचाड़ी पड़ा मतलब पहुंची गला से देवी कहले ये जन कन्या मत प्रदान करदान कर देवी कहले कि तथा कस शुणिले ना हत्या करने जो बसगला से पड़गले दुर्गा देवी सी पड़गले सी आकाशवाणी दे दुर्गा देवी हो सी कंस पर आराध्या कहले तोर शत्रु अन्य स्थान में जन्मग्रहण करू जो विभिन्न प्रकार अत्याचार करेणु से दिन ठू ତା ପୂର୍ବରୁ ମଧ୍ୟ ଯେତେବେଳେ ଭଗବାନ ଆସିଲେ ଦେବକୀଙ୍କ ଗର୍ଭରେ, ଦେବକୀଙ୍କ ଗର୍ଭରେ ଯେତେବେଳେ ଆସିଲେ ସେଇଟା ବର୍ଣ୍ଣନା କରାଯାଇଛି। କଂସ ସେଦିନ ଦେଖିଲା, ସେ କହୁଛନ୍ତି ଅବୋମେ ପ୍ରାଣହର ହରି ଗୁହା, ମୋର ଯେ ପ୍ରାଣକୁ ହରଣ କରିବେ ନିଶ୍ଚିତ ଭାବରେ ଏହାଙ୍କର ଗର୍ଭରେ ଆଶ୍ରୟ ନେଇଛନ୍ତି। ତେଣୁ ଦିନ ଗଣିଲା କେବେ ସେ ଜନ୍ମ ହବ ତାକୁ ହତ୍ୟା କରିବେ, କେତେବେଳେ ସେ ଜନ୍ମ ଗ୍ରହଣ କରିବେ ପଳେଇଗଲେ ଜାଣିପାରିଲାନି। ତେଣୁ ସେ କୁହାଯାଇଛି କଂସ ଏଇଭଳି ଭାବେ ଜୀବନଯାପନ କରୁଥିଲା। କିଭଳି ଭାବରେ ଆସିନ ସନ୍ଧିସନ୍ ତିଷ୍ଠନ ଭୁଞ୍ଜାନ ପର୍ଯ୍ୟାଟନ ମହିମ ଚିନ୍ତୟାନ ଋଷିକେଶ ଅପସନ୍ ତନ୍ମୟ ଜଗତ, ବସିଲା ବେଳେ ଖାଇଲା ବେଳେ ଚାଲିଲା ବେଳେ ଶୋଇଲା ବେଳେ ସବୁବେଳେ ଚିନ୍ତା କରୁଥିଲା, ଚିନ୍ତା କରୁଥିଲା ନା ଋଷିକେଶ ଭଗବାନ ଯେ ଇନ୍ଦ୍ରମାନ ନିୟନ୍ତ୍ରଣକାରୀ ତାଙ୍କ ବିଷୟରେ ଚିନ୍ତା କରୁଥିଲା। ଅବଶ୍ୟ ତନ୍ମୟ ଜଗତ ସବୁଠାରୁ ସେ ଦେଖୁଥିଲା ଭଗବାନଙ୍କୁ, ମା ଭାଗବତ ଯେଉଁଭଳି ଭାବରେ ଭଗବାନଙ୍କୁ ସବୁଠାରୁ ଦର୍ଶନ କରନ୍ତି ଇଏ ମଧ୍ୟ ସେଇଭଳି ଭାବ, କିନ୍ତୁ ଏ ପ୍ରତିକୂଳ ଭାବରେ ଦେଖୁଥିଲା, ତେଣୁ ସେ ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା। ତେଣୁ ଆଜି ଏତେ ବର୍ଷ ପରେ ତଥାପି 19 ବର୍ଷ ପରେ ଯେତେବେଳେ ଦେଖୁଛନ୍ତି କୃଷ୍ଣଙ୍କୁ, ସେତେବେଳେ ତାଙ୍କୁ ଲାଗୁଛି ଏମାନେ ମୃତ୍ୟୁ ମୃତ୍ୟୁରୁ ଭୋଜିପତେ ଏବଂ ଭଗବାନ ସେ ଡେଇଁପଡ଼ିଲେ ଗୋଟେ ଡିଆଁରେ ଯାଇ ପହଞ୍ଚିଗଲେ, ସେ ପଞ୍ଚ ମଞ୍ଚ ପହଞ୍ଚିଗଲେ ଏବଂ ତାଙ୍କୁ ନିପାତ ତୁଙ୍ଗା ଦିପଯୁକ୍ତ ନା ଥା, ଏ ଶତ୍ରୁମାନଙ୍କର ଯେ ମୁଖ୍ୟ ଥିଲେ କଂସ ଏବଂ ତାର ଚୁଟି ଧରିକି ପକେଇଲେ ତଳକୁ ତାଙ୍କୁ ଡେଇଁଲେ, ତା ଉପରକୁ ଭଗବାନ ଡ୍ରାମା ସବୁ ରହିଛି ଲୀଳା ସବୁ ରହିଛି ଭଗବାନଙ୍କର। ଏବଂ ସେଇଠି ଯଦିଓ କଂସ ମୃତ୍ୟୁବରଣ କରିଗଲା, କିନ୍ତୁ ଭଗବାନ ତାର ଚୁଟିକୁ ଧରିକରି ସେ ଯୋଉ ରଙ୍ଗଶାଳା ରହିଛି ଗୋଟେ ଷ୍ଟାଡିୟମ ପଡ଼ି ବିରାଟ ଷ୍ଟାଡିୟମ ଚାରିପଟେ ଘୋଷାରୀ ଘୋଷାରୀ ନେଉଥିଲେ, କାହିଁକି ନା ସମାଧାନର ଭୟ ଥିଲା ଏ ପୁଣି ପଚିଯିବ, ଦଶ ବର୍ଷଙ୍କୁ 44,000 ଘଟଣା କରାଯାଇଛି। ତେଣୁ ତାଙ୍କୁ ହତ୍ୟା କରିସାରିଲା ପରେ କଂସର ବନ୍ଦୀଶାଳାକୁ ଗଲେ, ଯେଉଁଠି ବସୁଦେବ ଏବଂ ଦେବକୀ ବନ୍ଦୀ ହେଇକି ରହିଥିଲେ, ତାଙ୍କୁ ଉଦ୍ଧାର କଲେ। ବସୁଦେବ ଦେବକୀ ଯଦିଓ ଦେଖୁଛନ୍ତି ବହୁ ବର୍ଷ ପରେ ପୁତ୍ରକୁ ଦେଖୁଛନ୍ତି 11 ବର୍ଷ ପରେ, କିନ୍ତୁ ସେ ଯଦିଓ ଚାହୁଁଛନ୍ତି ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ ଭୟ କରିଯାଉଥିଲେ। ବସୁଦେବ ଦେବକୀ ବସୁଦେବ ବିଜ୍ଞାନ ଜଗଦୀଶ୍ୱର କୃତ ସମ୍ବୋଧନ ପୁତ୍ର ଶଶୁଧାରଣ ସଙ୍କିତ, ତାଙ୍କର ଭୟ ହେଲା କି ଭଗବାନ ମୁଁ କେମିତି ଆଲିଙ୍ଗନ କରିବି, କିନ୍ତୁ ଭଗବାନ ଏଭଳି ଭାବରେ ସେ କଥା କହିଲେ ତାକୁ ବହୁ କରିଲେ, ତେଣୁ ସେ ତାକୁ ଆଲିଙ୍ଗନ କଲେ। ଆଲିଙ୍ଗନ କଲା ପରେ ବସୁଦେବ ଦେବୀ କହିଲେ ଉଗ୍ରସେନ ମଧ୍ୟ ବି ବନ୍ଦୀ ଅଛନ୍ତି, ତେଣୁ ଭଗବାନ କହିଲେ ତାଙ୍କୁ ଉଦ୍ଧାର କଲେ ଉଗ୍ରସେନ, ତେଣୁ ଉଗ୍ରସେନଙ୍କୁ କଂସ ବନ୍ଦୀ କରିଦେଇଥିଲା। ଏବଂ ଉଗ୍ରସେନ ତାଙ୍କର ବୟସ ହେଇଯାଇଥିଲା, ତେଣୁ ସେ କୌଣସି ରାଜା ହେବେ ବୋଲି ଆଶା ନଥିଲା ତାଙ୍କର, ସେ କଥା ଏଠି କହୁଛନ୍ତି। ସେ ତାଙ୍କର ଯଦି ଆଶା ନଥିଲା ତପୁତ୍ର ନେତ୍ର ନୃପାସନାସାନ ପରିବୃତ୍ତି ଦୂରା, ନୃପାସନ ରୂପ ଆସନରେ ବସିବା ପାଇଁ ଯେଉଁ ଆଶା ଥିଲା ତାକୁ ସେ ତ୍ୟାଗ କରିଦେଇଥିଲେ, କାରଣ ସେ ଚିନ୍ତା କରୁନଥିଲେ ଆମେ ଆଉ ବସିପାରିବୁ ବୋଲି, ତେଣୁ ସବୁବେଳେ ଆମେ ଭଗବାନ ଉପରେ ଭରସା କରିବା। ଭକ୍ତିର ଯେଉଁ ବିଭିନ୍ନ ପ୍ରକାର ରହିଛି ସେଥିରେ ରହିଛି କଣ କଣ ଆଶା ବନ୍ଧ, ଏବଂ ଭାବ ଯେଉଁମାନେ ସ୍ତର ଉଦୟ ହେଇଛି ତାଦେହରେ ଗୋଟିଏ ହେଉଛି ଆଶା ବନ୍ଧ, ସବୁବେଳେ ଆଶା ରଖିବା, ଅବଶ୍ୟ ରଖିବେ କୃଷ୍ଣ ବିଶ୍ୱାସ ପାଳନ ଇଏ ଷଡ଼ଙ୍ଗ ଶରଣାଗତିରେ ମଧ୍ୟ ଗୋଟିଏ ଅଙ୍ଗ, ସବୁବେଳେ ଭରସା ରଖିବା ଭଗବାନଙ୍କୁ ରକ୍ଷା କରିବେ ଏଇଭଳି ଭାବେ। ଦେଖନ୍ତୁ ଇଏ ଆଶା ଛାଡ଼ି ଦେଇଥିଲେ କିନ୍ତୁ ଭଗବାନ ଆସି ତାଙ୍କୁ ରାଜା କରେଇଲେ, ଯଦିଓ ଏ ଯଦୁକୁଳରେ ମଧ୍ୟ ଆସୁଛନ୍ତି କିନ୍ତୁ ତାଙ୍କୁ ରାଜା କହିବେ, ନିଜେ ରାଜା ହେବେ ନାହିଁ ବା ବସୁଦେବଙ୍କୁ ରାଜା କଲେ ନାହିଁ, ତେଣୁ ସେ କଥା ପଚାରୁଛନ୍ତି। ନୃପାସନାସାନ ପରିବୃତ୍ତି ଦୂରା ଉଗ୍ରସେନଙ୍କ ବିଷୟରେ ପଚାରୁଛନ୍ତି, ଯାହା ବିଷୟରେ ପଚାରୁଛନ୍ତି କେହି ନା ଜାଣିଛନ୍ତି ମଧ୍ୟ, କିନ୍ତୁ ତଥାପି ସେ କନଫର୍ମ ହେବେ ପଚାରୁଛନ୍ତି। ଆମେ 2 ମିନିଟ୍ ଭଗବାନ ଆନ୍ତର୍ଣ୍ଣ କରିକି ବ୍ରେକ୍ ଦେବା, ତାପରେ ପୁଣି ଆରମ୍ଭ କରିବା। Hare Krishna, Hare Krishna, Krishna Krishna, Hare Hare.
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare,
Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare,
Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare,
Hare Krishna, Hare Krishna, Krishna Krishna, Hare Hare,
आस्ते गणी रतिनां साधु संभ असुत जंजाम्बवती प्रताढ्या देवं गुंजो अंबिकया दुतोग्रे ए गोटी गोटी श्लोक रे गोटी गोटी लेक्चर मने सारी समय सारी जीव जना संकेत रे पाइबा ए सांभ ये हो संधि जांबवती के पुत्र सांभ हो संधि कार्तिकेय शिवजी के पुत्र सांब जे कि हरे सौम्य सुत सदृख्य शिवजी पुत्र भरी शिवजी पुत्र कार्तिक से जांबवती से शिवजी आराधना करी से पुत्र को प्राप्त होते प्रथम पुत्र हूँ भगवान प्रद्युम्न तेणु जांबवती चाहिए प्रद्युम्न बहुत सुंदर काम रही कामदेव एमती कामदेव भगवान तुलना कौन अधिक गंधर्व कोटि कमानिया विशिष्ट भगवान कामदेव रूप ठारोटि कोटि गंधर्व कोटि कोटि कामदेव रूप धिकार भगवान रूप एभली रही भगवान रूप किन्तु तथा जांबवती चाहिए भाई गोटे पुत्र एवं भगवान कहे तुम शिवजी आराधना कर शिवजी आराधना कर ये कार्तिक भाई कार्तिक अवतार आए सांब एम सब देवता मान से भगवान पार्षद मान शरीर आश्रय नहीं सांब कथा कह जाए यह भाव में सांब होती यदुवंश ध्वसर कारण पे सांब को यादव मान गोटे कन्या रूप से बेस कर ଭଗବାନ ଯୋଉ ରହିଛନ୍ତି ଦ୍ୱାରକାରେ ପିଣ୍ଡାରିକ କ୍ଷେତ୍ର ରହିଛି, ମୁନି ଋଷି ମାନେ ସେଇଠି ରୁହନ୍ତି, ଭଗବାନ ଯୋଉଠି ରୁହନ୍ତି ଭକ୍ତମାନେ ତାଙ୍କର ସେଇଠି ରହିବେ। ତେଣୁ ଏମାନେ ସବୁ ଯାଇକି କହିଲେ, ଏ ମୁନିବର ଇଏ ସ୍ତ୍ରୀ ଲୋକ ଜଣଙ୍କ ବହୁତ ଲଜ୍ଜା କରୁଛି, ସେ ଚାହୁଁଛି ତାର ଗର୍ଭରେ କଣ ପୁତ୍ର ଅଛି ନା କନ୍ୟା ଅଛି ଆପଣ ଟିକେ କହନ୍ତୁ। କହିଲେ ମୁନି ଋଷି ମାନେ ଜାଣିପାରିଲେ, କହିଲେ ଏ ଏକାଦଶ ମାନେ ପ୍ରଥମ ଦେହରେ ସେପଟି ଅଛନ୍ତି ଯେ ଏବଂ ପ୍ରଲବ୍ଧ ମୁନୈ ହୋ ତାହାନ ହଉଛି କୁପିତାନ ରୂପ ଜନୈ ସକି ବୋ ମନ୍ଦା କଣ ମୁଷଳଂ କୂଳ ନା ଆସନ। ଆରେ ମୂର୍ଖ ମାନେ, ଇଏ ଯେ ପୁତ୍ର ଜାତ କରିବନି କି କନ୍ୟା ଜାତ କରିବ ନାହିଁ, ଇଏ ଗୋଟେ ମୁଷଳ ଜାତ କରିବ। ମୁଷଳ ହଁ, ଖାଲି ମୁଷଳ ନୁହଁ, ଏ ତମର କୂଳକୁ ଲଙ୍ଘନ କୂଳକୁ ଧ୍ୱଂସ କର, ମୁଷଳ କୂଳ ନା ଆସନ। ଭଗବାନ ଯଦି କୂଳକୁ ଏହିଭଳି ଭାବେ ଧ୍ୱଂସ କରି ଭଗବାନ ବ୍ୟବସ୍ଥାରେ ସବୁ ହଉଛି। ସେଥିପାଇଁ କୁହାଯାଏ ଯେ ଭଗବାନ ଜନ୍ମ କର୍ମ ତମେ ଦିବ୍ୟ, ଏସବୁ ଦିବ୍ୟ ବୁଝିବାକୁ ପଡିବ। ତେଣୁ ଏହି ସ୍ତମ୍ଭ ଅସୁତ ଜନ ଜାମ୍ବବଧୀ ଗୋତାଢିଆ ଦେବଂ ଗୁହଂ ଯୋ ଅମ୍ବିକା ଦୁତୁ ଅଗ୍ରେ, ଯେ ଅଗ୍ରେ ଅମ୍ବିକାଙ୍କର ପୁତ୍ର ଥିଲେ କାର୍ତ୍ତିକେୟ, ସିଏ ଆସିଲେ ଏସବୁ ଜାଣନ୍ତି ବିଦୁର ସବୁ ଜାଣନ୍ତି, ମହାରାଜ ସିଏ ଯମରାଜ କାରଣ ମହାଜନ ତମେ ସବୁ ଜାଣନ୍ତି। ଗୋଟେ ଗୋଟେ ଲୀଳାକୁ ଯଦି ବିସ୍ତାର କରାଯିବ ଆମର ସରିଯିବ, ତେଣୁ ଆମେ ସଂକ୍ଷେପରେ କହୁଛେ। ତାପରେ କହୁଛନ୍ତି କେମଂ ସକଚେ ଯୁଯୁଧାନ ଆସ୍ତେ ଯ ଫାଲ୍ଗୁନ ଫାଲ୍ଗୁନ ଲବ୍ଧ ଧନୁ ରହସ୍ୟ ଲେଭେ ଅଞ୍ଜସା ଦୁଃଖେଦ ସେବ ଏବ ଗତି ଦୁରାପମ୍। ଯୁଯୁଧାନ ଭଗବତ ଗୀତାରେ କହେ ଯୁଯୁଧାନ ବିରାଟସ୍ୟ ଦ୍ରୁପଦସ୍ୟ ମହାରଥା, ଏ ସାତ୍ୟକୀ ଯିଏକି ଅର୍ଜୁନଙ୍କର ଅର୍ଜୁନଙ୍କ ଠାରୁ ଶିକ୍ଷା ପ୍ରାପ୍ତ ହୋଇଥିଲେ, କିନ୍ତୁ ଧନୁବିଦ୍ୟା ଶିକ୍ଷା କରିବାକୁ ପଡିବ। ଫାଲ୍ଗୁନ ଲବ୍ଧ ଧନୁ ରହସ୍ୟ ଲେଭେ ଅଞ୍ଜସା ଦୁଃଖେଦ ସେବ ଏବ ଗତି ତଦିଆଂ ଯତିଭି ଦୁରାପମ୍। ସିଏ ଯୋଉ ରହିଛନ୍ତି ସାତ୍ୟକୀ, ଯୋଉ ଯୋଉ ମୁନିମାନଙ୍କର ଯୋଉ ଦୁର୍ଲଭ ଗତି, ସେ ଗତିକୁ ସେ ପ୍ରାପ୍ତ ହୋଇଥିଲେ, ଭଗବାନଙ୍କର ନିଯୋଜନ ହୋଇଯାଇଥିଲେ, ତାଙ୍କ ବିଷୟରେ ପଚାରୁଛନ୍ତି। କଚି ବୁଦ୍ଧ ସ୍ୱସ୍ଥେ ସଫଳ ପୁତ୍ର ଭଗବତ ପ୍ରପନ୍ନ ଯାହ କୃଷ୍ଣ ପାଦାଙ୍କିତ ମାର୍ଗ ପାଶୁ ସୋଚେ ସ୍ଥିତ ପ୍ରେମ ବିଭିନ୍ନ ଧୈର୍ଯ୍ୟ। ଏଠି କହୁଛନ୍ତି ସ୍ୱଫଳକ ପୁତ୍ର ଅକ୍ରୁର, ଅକ୍ରୁରଙ୍କ ବିଷୟରେ ଦଶମ ଶ୍ଳୋକ 38 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କିଭଳି ଭାବରେ ସେ ଜଣେ ଅନନ୍ୟ ଭକ୍ତ ଥିଲେ ଭଗବାନଙ୍କର। ସିଏ ମଧ୍ୟ କଂସଙ୍କର ପ୍ରଧାନମନ୍ତ୍ରୀ ଥିଲେ, ପ୍ରଧାନମନ୍ତ୍ରୀ ମାନେ ସମଗ୍ର ପୃଥିବୀର ପ୍ରଧାନମନ୍ତ୍ରୀ ସେ ଥିଲେ, କିନ୍ତୁ କଂସ ଯେତେବେଳେ ପଠେଇଲେ ଅକ୍ରୁରଙ୍କୁ ଗୋଟେ ସୁନାର ରଥ ଦେଇକରି କୃଷ୍ଣ ବଳରାମଙ୍କୁ, ସେ ସମୟରେ କୃଷ୍ଣ ବଳରାମ ଥିଲେ ନନ୍ଦଗ୍ରାମରେ, ତାଙ୍କୁ ମଥୁରାକୁ ଆଣିବା ପାଇଁ ପଠେଇଥିଲେ। ଯେତେବେଳେ ସେ ଆସୁଛନ୍ତି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଦ୍ୱାଦଶ ତିଥି ଭୋରୁ ଭୋରୁ ସେ ଆସୁଛନ୍ତି, ପାରଣା କରି ନ କରିକି ଆସିଛନ୍ତି, କିନ୍ତୁ ବୃନ୍ଦାବନରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଗଲା। କେତିକି ବାଟ, 40 କିଲୋମିଟର ରଥରେ ଆସୁଛନ୍ତି, ଦିନ 12 ଘଣ୍ଟା ଲାଗିବ, ଏମିତି ଘଟଣା ସବୁ ରହିଛି, ଯାହା ହଉ ସାଥିରେ କାରଣ ରହିଛି। କିନ୍ତୁ ବୃନ୍ଦାବନର ଆରମ୍ଭରେ ଯେତେବେଳେ ଦେଖିଥିଲେ ଭଗବାନଙ୍କ ପାଦ ପଦ୍ମର ସବୁ ରହିଛି, ଚିହ୍ନ ସବୁ ରହିଛି, ଭଗବାନଙ୍କୁ ଆମେ କେମିତି ଜାଣିବା ନା, ତାଙ୍କର ଦୁଇଟି ପ୍ରକାର ଦୁଇ ଭାବରେ ଜାଣିବା, ଗୋଟେ ହେଉଛି କ'ଣ ନା, ଗୋଟେ ହେଉଛି ସ୍ୱରୂପ ଲକ୍ଷଣ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ। ସ୍ୱରୂପ ଲକ୍ଷଣ କ'ଣ ନା, ତାଙ୍କର ଆକୃତି ଏବଂ ପ୍ରକୃତି, ତାଙ୍କର ରୂପ ଅନୁସାରେ ତାଙ୍କ ରୂପ ହେଉଛି ସ୍ୱରୂପ, ତାଙ୍କର ପାଦରେ 19 ଚିହ୍ନ ରହିଛି। ଏବଂ ଭଗବାନ ଯେତେବେଳେ ଗୋଚାରଣ କରୁଥିଲେ ବା ବତ୍ସାଚରଣ କରୁଥିଲେ ପୃଥିବୀ ଦେବୀ, ସେ ଚିହ୍ନକୁ ସଜେଇକି ରଖୁଥିଲେ, ଚିହ୍ନଟା ଲୋକ ପାଇଲେ ମୋତେ ଲକ୍ଷ ଲକ୍ଷ ଗାଭୀ ଲକ୍ଷ ଲକ୍ଷ ବର୍ଷା ରହିଥିଲେ, ହଜାର ହଜାର ତାଙ୍କର ସାଙ୍ଗ ବାଳକମାନେ ଯାଉଥିଲେ, କିନ୍ତୁ ତଥାପି ସେ ଚିହ୍ନ ସେଇଭଳି ଭାବେ ରହୁଥିଲା, ପୃଥିବୀ ଦେବୀ ସେ ନା ତାଙ୍କର ଶକ୍ତି ରହିଛି। ତେଣୁ ସନ୍ଧ୍ୟାବେଳେ ଯେତେବେଳେ ଦେଖିଦେଲେ ଭଗବାନ ପାଦ ପଦ୍ମକୁ ଦେଖିଦେଲେ, ଡେଇଁପଡ଼ିଲେ ସେ ରଥରୁ, ଏବଂ ରଥରୁ ଡେଇଁପଡ଼ି ସେ କନ୍ଦନ କରୁଛନ୍ତି ଇଏ ସଫଳ ପୁତ୍ର ଅକ୍ରୁର। ଦଶମ ସ୍କନ୍ଦ 38 ଅଧ୍ୟାୟରେ ସେପଟି ଅଛନ୍ତି ଦେହାବୃତାନ୍ ୟାନ୍ ଅର୍ଥୋ ହିତ୍ୱା ଦମ୍ଭ ଭିୟମ୍ ସୂଚମ୍ ସ ସନ୍ଦେଶାଦି ହରଲିଙ୍ଗ ଦର୍ଶନ ଶ୍ରବଣାଦି ଠାକୁର ଆଚାର୍ଯ୍ୟ ଏଇ ବନ୍ଦନାର ଆଚାର ଦଶମ ସମୟ ଚାଳିଶ ଅଧ୍ୟାୟରେ ଭଗବାନ ବନ୍ଦନା କରୁଛନ୍ତି। ଯେତେବେଳେ ସେ ଯମୁନା ନଦୀରେ ସ୍ନାନ କରୁଥିଲେ ଭଗବାନଙ୍କୁ ଦର୍ଶନ ଦେଇଥିଲେ। ଦଶମ ଚାଳିଶ ଅଧ୍ୟାୟରେ ଏଇ ସେ ବନ୍ଦନା ବର୍ଣ୍ଣନା କରାଯାଇଛି। ଠାକୁର ହେଉଛନ୍ତି ଜଣେ ଆଚାର୍ଯ୍ୟ, ବନ୍ଦନାର ଆଚାର୍ଯ୍ୟ। ସବୁ ଯୋଉ ଭକ୍ତିର ନଅଟି ଅଙ୍ଗ ରହିଛି, ଗୋଟିଏ ଗୋଟିଏ ଅଙ୍ଗରେ ଗୋଟିଏ ଗୋଟିଏ ଜଣେ ଜଣେ ଆଚାର୍ଯ୍ୟ ରହିଛନ୍ତି। ତେଣୁ ଭଗବାନ ଏସବୁ ବସିଥିବାର ଲୀଳା ରହିଛି, ଆମେ ସଂକ୍ଷେପ ସମୟ ରହିଛି, ଆମେ କ'ଣ କହିବୁ, ତେଣୁ ଆମେ ସଂକ୍ଷେପରେ କହିବା। ତେଣୁ ସେ ଠାକୁର ବିଷୟ ପଚାରୁଛନ୍ତି, ତାଙ୍କର ଜୟ କୃଷ୍ଣ ପାଦାଙ୍କିତ ମାର୍ଗ ପାଂଶୁ ସୋ ଚେଷ୍ଟ ପ୍ରେମ ବିଭିନ୍ନ ଧୈର୍ଯ୍ୟ। ଯେତେବେଳେ ଦେଖିଦେଲେ ସେ ଭୁଲିଗଲେ, ମୁଁ ପ୍ରଧାନମନ୍ତ୍ରୀ ଏବଂ କଂସ ଯେତେବେଳେ ଜାଣିବ ମତେ ହତ୍ୟା କରିବ, ମୋର ଫ୍ୟାମିଲି ମାନଙ୍କୁ ସବୁ ସ୍ତ୍ରୀ ପିଲା ଛୁଆକୁ ସବୁ ହତ୍ୟା କରିବ, କିନ୍ତୁ କୌଣସି ଚିନ୍ତା କଲେ ନାହିଁ, ସିଏ ସବୁ ଭୁଲିଗଲେ। ଭଗବାନ ପାଦ ସୁରମାରାଣୀ ଲୁଟିଲେ ସେ ବ୍ରହ୍ମନ କଲେ। ଆମର ହଉ ସେଗୁଡ଼ିକ ପ୍ରନ୍ଧନର ଧାରା, ଭଗବାନ ପାଇଁ ଆମେ ସେଗୁଡ଼ିକ ପ୍ରନ୍ଧନ କରିବା। ଆମର ସବୁ ଆଚାର୍ଯ୍ୟ ମାନେ ରହିଛନ୍ତି, ସେଇଭଳି ଭାବରେ ପ୍ରନ୍ଧନ କରିବା ଭଗବାନ ପାଇଁ। ଏ ମହାମନ୍ତ୍ର ହଉଛି ସେଇଭଳି ଭାବରେ ପ୍ରନ୍ଧନ କରାଯାଉଛି। ତେଣୁ ତାପରେ ଶ୍ଳୋକ କହୁଛନ୍ତି, କଚି ଶିବନ୍ଦେ ଭଗବୋଧ ପୁତ୍ରା ବିଷ୍ଣୁ ପ୍ରଜାୟା ଇବ ଦେବ ମାତୁ ଯା ବୈ ସ୍ୱ ଗର୍ଭେଣ ଦଧାର ଦେବଂ ତ୍ରୟୀ ଯଥା ଯଜ୍ଞ ବିତାନମର୍ଥଂ। ଭୋଜ ପୁତ୍ରିଆ ବିଷ୍ଣୁ ପ୍ରଜାୟା ହେଉଛନ୍ତି କିଏ, ଯେମିତି ଯଜ୍ଞମାନଙ୍କର ଉତ୍ସ ଅଟନ୍ତି ବେଦ ସମୂହ, ଠିକ୍ ସେହିପରି ରାଜା ଦେବକ ଭୋଜଙ୍କର କନ୍ୟା ଦେବମାତା ଅଦିତିଙ୍କ ସଦୃଶ ନିଜ ଗର୍ଭରେ ପରମ ପୁରୁଷ ଭଗବାନ ଧାରଣ କରିଥିଲେ, ସେ ଦେବକୀ କୁଶଳ ଅଛନ୍ତି। ଦେବକୀ ବିଷୟ ପଚାରୁଛନ୍ତି, ଭଗବାନ ତାଙ୍କ ଗର୍ଭରେ ଆସିଥିଲେ, ତାଙ୍କ ବିଷୟ ପ୍ରଶ୍ନ ପଚାରୁଛନ୍ତି। ଅପି ସୁଧାସ୍ତେ ଭଗବାନ ଶୁଭମ୍ ବା ଯଶା ତୁତାଂ ତାଂ ଦୁବୋ ନରିଦ୍ଧ ଅନିରୁଦ୍ଧ ଜମାମନନ୍ଦି ସ୍ମ ହି ଶବ୍ଦ ଯୋନି ମନୋମୟଂ ସତ୍ତ୍ୱ ତୁରୀୟତତ୍ତ୍ୱଂ। କହିଛି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଅନିରୁଦ୍ଧ ହେଉଛନ୍ତି ପ୍ରଦ୍ୟୁମ୍ନଙ୍କ ପୁତ୍ର, ଏ ହେଉ ଚାରି ଚରୁ ଚତୁର୍ଭୁଜ, ଅନିରୁଦ୍ଧ ହେଉଛନ୍ତି ପ୍ରଦ୍ୟୁମ୍ନଙ୍କ ପୁତ୍ର, ତାଙ୍କ ବିଷୟ ପଚାରୁଛନ୍ତି। ସେ ସୁଖରେ ଅଛନ୍ତି, କୁହାଯାଉଛି ଶବ୍ଦ ଯୋନି ମନୋମୟଂ, ଅନିରୁଦ୍ଧ ହେଉଛନ୍ତି ମନର ଦେବତା, ମନ ବୁଦ୍ଧି ଅହଙ୍କାର ଏବଂ ଚିତ୍ତ, ଏମାନେ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ସେମାନଙ୍କର ସେଠିକାର ଅଧିଷ୍ଠାତ ଦେବ। ସେ ଅନିରୁଦ୍ଧ ମନର ହେଉଛନ୍ତି, ସେ ଦାୟିତ୍ୱରେ ଅଛନ୍ତି ମନକୁ, ଆମର ଯଦି ଆମ ମନ ଇଏ ହେଉଛି କଣ, ମନଟା ଆମକୁ ଚଞ୍ଚଳ ହେଉଛି ନା, ଚଞ୍ଚଳଙ୍ଗୀ ମନ କୃଷ୍ଣ। ତେଣୁ ଯଦି ଆମେ ଭଗବାନ ପାଦପଦ୍ମରେ ଲଗେଇବା ଅନିରୁଦ୍ଧ କୃପାରୁ ମନ ସ୍ଥିର ହେବ। ଅର୍ଜୁନ କହିଲେ ହେଇପାରିବ, ମନକୁ ସ୍ଥିର କରିପାରିବା, ଅଭ୍ୟାସ ନା ତ କହନ୍ତି ବୈରାଗ୍ୟ ସବୁ ରୁହେ। ତେଣୁ ତାପରେ ସବୁ କହୁଛନ୍ତି ଯେ ଅପି ସୁଧନ୍ୟେ ଚ ନିଜାତ୍ମ ଦୈବଂ ଅନନ୍ୟ ବୃତ୍ତିଆ ସମନୁପତା ଦେ ହୃଦୟ ସତ୍ୟାତ୍ମବତାର ଦେଶ୍ନ ଗଦାଦୟ ସ୍ୱସ୍ଥ ସ୍ୱସ୍ତି ଚରନ୍ତି ସୌମ୍ୟ। ଏକାଥରକେ କେତେଜଣ ଦାଦା ମାନଙ୍କୁ ସେ ପ୍ରଶ୍ନ ପଚାରୁଛନ୍ତି, ଯେଉଁମାନେ ଶ୍ରୀକୃଷ୍ଣଙ୍କୁ ସେମାନଙ୍କର ଅନ୍ତରାତ୍ମା ରୂପେ ଜାଣି ଚିରକାଳ ତାଙ୍କର ଅନୁସରଣ କରିଥାନ୍ତି, ସେମାନେ ହେଲେ ହୃଦିକ ଚାରୁଦେଶ୍ନ ଗଦ ଓ ସତ୍ୟଭାମା ପୁତ୍ର, ଏମାନେ ସବୁ କୁଶଳରେ କାଳାତିପାତ କରୁଛନ୍ତି ତ ଏମାନେ କେହି ନାହାନ୍ତି। ତେଣୁ ତାପରେ ସେ କହୁଛନ୍ତି, ଅପି ସ୍ୱଧର୍ଭ୍ୟା ବିଜୟାନୁତ୍ୟାଭ୍ୟାମ ଧର୍ମୀଣ ଧର୍ମ ପରିପାତ ସେତୁ ଦୁର୍ଯ୍ୟୋଧନ ତପ୍ୟତ ସଭାୟା ସାମ୍ରାଜ୍ୟ ଲକ୍ଷ୍ମ୍ୟା ବିଜୟାନୁଭୂତ୍ୟା। ଏଠି ପଚାରୁଛନ୍ତି, ଯୁଧିଷ୍ଠିରଙ୍କର ସାମ୍ରାଜ୍ୟ ଶ୍ରୀ ଏତେ ଅକ୍ଷୁର୍ଣ୍ଣ ଭାବେ ପ୍ରତିଷ୍ଠିତ ଥିଲା ଯେ ମହାଭିମାନୀ ଦୁର୍ଯ୍ୟୋଧନ ଏକଥା ସେଠାକୁ ଯାଇ ନିଜକୁ ଅପମାନିତ ବୋଧ କରି ବଡ଼ ଈଶାନିତ ହୋଇ ପଡ଼ିଥିଲେ। ସେହି ରାଜା ଯୁଧିଷ୍ଠିର ନିଜ ବାହୁଦେହ ସଦୃଶ କୃଷ୍ଣ ଅର୍ଜୁନଙ୍କ ସାହାଯ୍ୟରେ ପୂର୍ବଭଳି ଧର୍ମ ପ୍ରତିପାଳନ କରି ଅଦ୍ୟାବଧି ଧର୍ମ ମର୍ଯ୍ୟାଦା ରକ୍ଷା କରୁଛନ୍ତି। ଦଶମ ସମୟ ଚଉସ୍ତରୀ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯୁଧିଷ୍ଠିର ମହାରାଜ ହେଉଛନ୍ତି ଧର୍ମଶୁଦ୍ଧ ଧର୍ମରାଜ ପୁତ୍ର, ଏବଂ ତାଙ୍କୁ ମଧ୍ୟ କୁହାଯାଉଛି ହରିଦାସ। ଭାଗବତ ମଧ୍ୟ ତିନି ଜଣ ହରିଦାସଙ୍କ କଥା ରହିଛି, ତା ଦେହରେ ଜଣେ ହେଉଛନ୍ତି ଯୁଧିଷ୍ଠିର, ରାଜଶ୍ରୀ ମହୋଦୟ କଣ ହରିଦାସ, ଏମାନେ କଣ ହେଉଛନ୍ତି ଏଭଳି ଭାବେ ଦଶମ ଯୋଉ ଦଶମ ଚଉସ୍ତରୀ ଅଧ୍ୟାୟରେ ରାଜସ୍ୱ ଯଜ୍ଞ କରିଥିଲେ, ଏଭଳି ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ ଚତୁର୍ଥ ଅଧ୍ୟାୟରେ। କିନ୍ତୁ ମୟଙ୍କ ଦ୍ୱାରା ସେ ଗୋଟେ ସଭା ନିର୍ମାଣ କରିଥିଲେ, ଯୋଉ ସଭାକୁ ଦେଖିକରି ଦୁର୍ଯ୍ୟୋଧନଙ୍କର ବହୁତ ଈର୍ଷା ହେଲା। ସେ ଜଳଟା ଲାଗୁଥିବ ସ୍ଥଳ ଭଳିଆ, ସ୍ଥଳଟା ଲାଗୁଥିବ ଜଳ ଭଳିଆ ଏଭଳି ନିର୍ମାଣ କରିଥିଲା। ତେଣୁ ଏଇଭଳି ଭାବରେ ଈର୍ଷା କରିକିରି ମହାଭାରତ ଯୁଦ୍ଧ ଆରମ୍ଭ ହେଲା, ଭଗବାନ ବ୍ୟବସ୍ଥାରେ ସେ ରହୁଛି। ତେଣୁ ତାପରେ କହୁଛନ୍ତି କିମ୍ବା କୁତା ବର୍ତ୍ତମାନ ଭୀମଙ୍କ ବିଷୟରେ ପଚାରୁଛନ୍ତି। ଭୀମ ଦଶମ ଯାହା ମାତ୍ର ବଳ ଥିଲା ତାଙ୍କର, ମହାଭାରତରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଭୀମ ଛୋଟ ପିଲା ଥିଲେ ବଣରେ ଏମାନେ ସବୁ ଜନ୍ମ ହୋଇଥିଲା। ଭୀମ ହେଉଛନ୍ତି ବାୟୁଦେବଙ୍କ ପୁତ୍ର, ତେଣୁ କୁନ୍ତିମା ତାକୁ ଧରିକି ରଖିଥିଲେ। ସେ ସମୟରେ ଗୋଟେ କଣ ଗୋଟେ ଏପଟ ସେପଟ ଗର୍ଜନ ଫର୍ଜନ ଏମିତି ଆସିଲା, ଶୁଣିକରି ସେ ଏପଟ ସେପଟ ହେଇଗଲେ, ପୁଅ ତଳେ ପଡ଼ିଗଲା, ପାହାଡ଼ରେ ବସିଥିଲେ ତଳେ ପଡ଼ିଗଲା, ପାହାଡ଼ ଉପରେ ପଡ଼ିଗଲା, ପର୍ବତ ଉପରେ କଣ ପାହାଡ଼ କଣ ପଥର ଉପରେ ପଡ଼ିଗଲା। କୁନ୍ତିଦେବୀ ଚିନ୍ତା କଲେ ମୋ ପୁଅ ଆଜି ମୃତ୍ୟୁବରଣ କଲା, କିନ୍ତୁ ଏଭଳି ହେଲା ସେ ପଥରଟି ଫାଟିଗଲା, ତାଙ୍କର କିଛି ହେଇନି, ଛୋଟ ପିଲା ଭୀମ ଏଭଳି ଜନ୍ମ ହେଇଥିଲେ ଆକାଶବାଣୀ ହେଇଥିଲା, ବହୁତ ଅସୀମ ବଳଶାଳୀ ହେବେ। ଏସବୁ ପ୍ରତି ପାଣ୍ଡବ ମାନଙ୍କର ଜନ୍ମ ସମୟରେ ସବୁ ଆକାଶବାଣୀ ହେଇଥିଲା। ତେଣୁ ସେଇ ଭୀମଙ୍କ ବିଷୟ ଯେତେବେଳେ ସେ ଯୁଦ୍ଧ କରୁଥିଲେ, ଗଦା ଯୁଦ୍ଧ କରୁଥିଲେ, ସେତେବେଳେ ଭୂମିକମ୍ପି ଯାଉଥିଲା, ଭୂମିକମ୍ପ ହେଲା ଭଳି ଲାଗୁଥିଲା, କେତେ ବଳ ରହିଛି ଗଦା ଯୁଦ୍ଧରେ ସେମାନେ କଣ ପ୍ରସିଦ୍ଧ ଥିଲେ ତାଙ୍କ ବିଷୟରେ ପଚାରୁଛନ୍ତି। କିମ୍ବା କୃତା ଏଇଟା ଗଲା ଭୀମଙ୍କ କଥା କୁହାଗଲା। ତାପରେ କହୁଛନ୍ତି କଚି ଯଶୋଧା ରଥଚୂତ ପାନ ଗାଣ୍ଡିବ ଧନ୍ୱାରିସ୍ତେ ଅଲକ୍ଷିତ ମାୟା କିରାତ ଗିରିଶୋଷ। ବର୍ତ୍ତମାନ ଅର୍ଜୁନଙ୍କ ବିଷୟରେ ପଚାରୁଛନ୍ତି, ମହାଭାରତରେ ବିସ୍ତାର ସବୁ ବିସ୍ତାର ଲୀଳା ସବୁ ରହିଛି, ଶିବଜୀ ଆସିଥିଲେ ପରୀକ୍ଷା କରିବା ପାଇଁ ଅର୍ଜୁନଙ୍କୁ, ଏତେ ତାଙ୍କର ଶକ୍ତି ରହିଛି। ତେଣୁ ଅର୍ଜୁନ ଏବଂ ଶିବଜୀ ଗୋଟେ କିରାତ ବିଷୟରେ ଆସିଥିଲେ, ତାଙ୍କ ସହିତ ଯୁଦ୍ଧ ହେଲା, ଯୁଦ୍ଧ ହେଲେ ଶିବଜୀ ଦେଖିଲେ ଯେତେବେଳେ ଅର୍ଜୁନଙ୍କର ଏତେ ଶକ୍ତି ରହିଛି, ଖୁସି ହେଇଗଲେ ତାଙ୍କ ଉପରେ, ଖୁସି ହେଇକିରି ନିଜର ରୂପକୁ ଦେଖେଇଲେ। ତେଣୁ ଅର୍ଜୁନ ତାଙ୍କର ଶରଣରେ ଗଲେ, ତେଣୁ ଶିବଜୀ ତାଙ୍କୁ ପାଶୁପତ୍ର ଅସ୍ତ୍ର ପ୍ରଦାନ କରିଥିଲେ। ସେ ଅର୍ଜୁନ ପ୍ରସିଦ୍ଧ ଗାଣ୍ଡିବଧାରୀ ଭଗବତ ଗୀତାର ସେ ହେଉଛନ୍ତି ମୁଖ୍ୟ ନାୟକ, ତାଙ୍କ ପାଇଁ ଆମେ ଶୁଣୁଛେ ଭଗବତ ଗୀତାର ଜ୍ଞାନ ପାର୍ଥବତ୍ସାଭୋକ୍ତା ଦୁଗ୍ଧ ଗୀତା ମହତ୍ ଏ ସମସ୍ତ ସମସ୍ତ ସର୍ବୋପନିଷଦ ଗାଁ ଭଗବତ ଗୀତାର ମୁଖ୍ୟ ହିରୋ ହେଲେ ଅର୍ଜୁନ, ସେ ଯଦି ବିଷାଦଗ୍ରସ୍ତ ନ ହୋଇଥାନ୍ତେ ଭଗବାନ କହିନଥାନ୍ତେ ଭଗବତ ଗୀତା। ତେଣୁ ଅର୍ଜୁନ କୃପାରୁ ଆମେ ଭଗବତ ଗୀତା ପ୍ରାପ୍ତ ହେଉଛେ। ସେ ଅର୍ଜୁନଙ୍କ ବିଷୟରେ ପଚାରୁଛନ୍ତି କଣ ହେଲା ତାଙ୍କ ବିଷୟରେ, ଯୁଦ୍ଧ ପାହାଣ ନକୁଳ ଏବଂ ସହଦେବ ବିଷୟ ପଚାରୁଛନ୍ତି ପ୍ରଶ୍ନ ତାଙ୍କ ବିଷୟରେ। ଅହୋ ପୃଥା ବି ଦ୍ରିୟତେ ଲୋକତେ ରାଜସି ବର୍ଜେଣ ବିନା ବିତେନ ଯସ୍ତେଜ ଗିରୋ ଧୀରକୁ ପଚାରୁଛନ୍ତି ପୃଥା କୁନ୍ତିଦେବୀ ଜୀବନ ଧାରଣ କରିଛନ୍ତି, ପୃଥା ବା କୁନ୍ତିଦେବୀ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ସୌମ୍ୟ ଅନୁସେ ତମଧ୍ୟ ପତନ୍ତ ଭ୍ରାତୃ ପରିତାୟ ବିଦୁଦ୍ରୁହେଜ ନିର୍ଯାପିତୋ ଜେନ ଶ୍ରୋତ୍ ପୂଜ୍ୟା ଅହଂ ସୁପୁତ୍ରାନ୍ ସମନୁପ୍ରତେନ। ବର୍ତ୍ତମାନ ଧୃତରାଷ୍ଟ୍ର ବିଷୟରେ କହୁଛନ୍ତି, ଚିନ୍ତା କରୁଛନ୍ତି ଧୃତରାଷ୍ଟ୍ରଙ୍କର କଣ ମଙ୍ଗଳ ହେଇଥିବ, ସେ ତ ମୂଳରୁ ପାଣ୍ଡବମାନଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଥିଲେ, ତାଙ୍କର କୋଉଠି ମଙ୍ଗଳ ହେବ, ଏଇଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି। ସୋହଂ ହରେ ମତ୍ୟ ବିଡମ୍ବନେନ ଦୃଶୋ ନୃଣାଙ୍କାର ଏତୋ ବିଧାତୁ ଧାନ୍ୟୋପଲକ୍ଷ ପଦବୀ ପ୍ରସାଦାତ୍ ଚରାଂ ପଶ୍ୟନ୍ ରଥ ବିଷ୍ମାତ୍ର। ମୋ ଭଳି ଜଣେ ଶ୍ରୋଧକୁ ସେ ବିଧା କରିଦେଲେ, ତେଣୁ ମୁଁ ବର୍ତ୍ତମାନ ସମଗ୍ର ପୃଥିବୀର ଭାରତବର୍ଷରେ ଯେତେ ସବୁ ରହିଛି ତୀର୍ଥ ସ୍ଥାନ ଭ୍ରମଣ କରିକି ଆଉ ସେଠି ପହଞ୍ଚିଛି, ତାଙ୍କ ଦୟାରୁ ମୁଁ ସବୁ ଦୃଷ୍ଟିରୁ ସୁଖରେ ଅଛି, नूनम रूपाणा त्रिमदो पिथानां महिमोष्टाळकाङ्कमुभि बधा प्रपन्नाति धीर्षोऽस्यपि उपेक्षताघं भगवान् कुरुणाम्। महाभारत युद्धरे 18-19 मृत्युवरण करथिले। आ गोटे स्टाटिस्टिक रहिछि 88 लक्ष केते जेति लोक मृत्युवरण करथिले, लेखिछि नोट अछि जे समय नहीं है। तेणु एभलि भावे महाभारत युद्ध में समग्र पृथ्वीर राजा मैंने सैन्य मान सब आज योगदान करते 18-19 सैन्य, गोटे 19 सैन्य हूँ 2,18,700 सब मृत्युवरण करते। तेणु भगवान करुणा कि भगवान आई परित्राण साधुना विनाशाय दुष्कृता दुष्कृत मान विनाश करेंगे। 18-19 सैन्य को हत्या कर अजस्य जन्म पुतनाशनाय कर्माणि अकर्तुर्वणाय पुंसाम् नन्यथा को हति देह योगं गुरो गुणानां मुतकर्म तंत्रम्। ये मानुष को हत्या करके मध्य से तथा पृथ्वीर भार लाघव हो नथिला। भगवान क्रिया समस्त जीवन द्वारा स्वीकृति और आश्वादित होगा उचित। तांकर क्रिया साधारण मानव को भगवान आड़ को आकर्षण करे। तस्य एक लास्ट चपेट बोले तस्य प्रपन्ना किल लोकपान अवस्थितान अनुशोषण से अर्थाय जात चुस्वल वार्ता सखे कीर्त तीर्थ कीर्ति। इसे सब जादव मान से प्रश्न पचार ले कौर मान से प्रश्न पचार ले प्रथम आरंभ करते भगवान कृष्ण प्रश्न एवं अंतिम विषय पचारे कौन ना तस् प्रपन्ना किल लोकपान तस् कहले भगवान कृष्ण से भगवान जो मैंने प्रपन्न जो मैंने शरण से जाती अखिल लोकपान तीन लोक को सी शरण प्रदान शरणकारी से शरणदाता तेणु अवस्थिता नाम अनुशासन से अनुशासन रे समस्त रही अर्थात जातस जदुषु अदस्य जदु जदु महान से जो आसुले सब भगवान अदस्य कहले भगवान आसपाई भगवान सब सब आता सखे कीर्तय तीर्थ कीर्ते। तेणु जदिओ विदुर बयस उद्धव पिता बयस पिता सामान हे किंतु संबोधन कर सखे तेणु लास्ट को आगे पचारे ना आउ क्या विषय कहीं मुझे पचारिदेली सब पचारिदेली कि बार्ता सखे कीर्तय तीर्थ कीर्ति भगवान को गोटे नाम तीर्थ कीर्ति तीर्थ कहीं पवित्र हो भगवान से विभिन्न लीला रही तीर्थ परिणत हो जाती तीर्थ कीर्ति विषय बार्ता सखे सखे बोली संबोधन कर ताकर कथा को वार्ता सखे कीर्तय तीर्थ कीर्ते कथा को कीर्तन करूँ भगवान विषय कहु आग कुछ कह दरकार तेणु आ प्रभुपाद महाराज श्लोक कहते जे तीर्थयात्रार उद्देश्य हूँ सर्वदा भगवान को स्मरण करवा से भगवान को तीर्थ कीर्ति कहुए तीर्थ स्थान जीवार उद्देश्य हूँ भगवान महिमा व गुण कीर्तन कर सुजोग पाइबा। तेणु ये सब श्लोक जो पाठ कले प्रभुपाद महाराज किसी किसी भावार्थ तो देखते जेहेतु आम समय कम रही आम किसी पाठ करें आचार्य मान सब टीका रही आम मेन पॉइंट को धरिकी पढ़ाइलु कम समय थी गोटे गोटे श्लोक जी आलोचना करोटे गोटे घंटे 2 घंटा लगे भागवत विस्तार भाव लीला सब रही कि आम बहुत संक्षेप वर्णना कले कारण आम समय कमी दि जाए 9:30-8:30 कर तेणु आपण मान समय से अनुसार रही तेणु आम से अनुसार समय अनुसार कथ कह कथ तो रही जिते विस्तार कले मत शेष हम ना एवं संक्षेप गोटे अक्षर से सब कथ कही ओम आम आरंभ करम प्रणव अंतिम से प्रणव कथ शेष कर ओम ओम कहले प्रणव सर्वेदेश आ उ म ए तीनोटी अक्षर रे ओम तेणु आधे अकार कृष्ण उच्चते अकार कहले कृष्ण, उकार रे राधारानी एवं मकार रे असंजीव। तेणु ओम कहले प्रणव, सबकि प्रणव रे सबकि ज्ञान रही। एकदम चर्चा में तो वर्णना कर प्रणव के जय अर्थ गायत्री के हय एवं सही अर्थ चतुश्रोति भागवत विवरिया कह। प्रणव जो विस्तार कले भागवत में 18,000 श्लोक रही, गोटी गोटे श्लोक वर्णना कर चैतन्य चर्चा वर्णना कर चैतन्य महाप्रभु सनातन गोस्वामी को आत्मनाम श्लोक गोटे रही प्रथम सप्तम अध्याय तार 61 अर्थ कर किन्तु ताकू मध्य बहुत संक्षेप रूप कह कह संक्षेप तेणु जो कहती 45 कते संक्षेप मृत्युवरण करते हिसाब रखी गोटे गौरकृष्ण महाराज कौन से ठीक रखी तेनालीरु कह सुविधा है तेणु ये भाव में कथा विश्राम देवा समय ठीक समय गाड़ी को लगे पड़ो सम्मान Hare Krishna, Hare Krishna, Krishna Krishna, Hare Hare, Hare Rama, Rama Rama, Hare Hare.